श्रीमद्भागवतम दशम स्कंद चौसठ अध्याय श्लोक 11। किं नो ते अविदितम् किं नो ते अविदितम् ते अविदितं नाथ किं तु ने किं नो ते अविदितं नाथ सर्वभूतात्मसाक्षिणः सर्वभूतात्मसाक्षिणः कालेनाव्याहृतदृशो कालेनाव्याहृतदृशो बख्येतापि तवाज्ञा बख्येतापि तवाज्ञा किं नु ते अविदितं नाथ सर्वभूतात्मसाक्षिणः कालेनाव्याहृतदृशो बख्येथापि तवाज्ञा। किं तु अविदितं नाथ सर्वभूतात्मसाक्षिणः किंतु ने अविदितनाथ सर्वभूतात्मसाक्षिणाहृतदृशो बख्येतापि तवाज्ञा। किं नु ते अविदितं नाथ भूतात्मसाक्षिणाहृतदृशो वापि तवाज्ञा। किं नु ते अविदितं नाथ ଶ୍ଲୋକରନୁବାଦ। ହେ ନାଥ, ଆପଣଙ୍କ ପାଖରେ କିଛି ଅଜଣା ରହିପାରେ କି? କାଳର ପ୍ରଭାବ ସତ୍ତ୍ୱେ ଆପଣଙ୍କ ଅବ୍ୟାହତ ଦୃଷ୍ଟିର ମାଧ୍ୟମରେ ଆପଣ ସମସ୍ତ ଜୀବଙ୍କ ହୃଦୟର ସାକ୍ଷୀ ହୋଇଛନ୍ତି। ତଥାପି ଆପଣଙ୍କ ଆଜ୍ଞା ଅନୁସାରେ ମୁଁ ସବୁ କହିବି। ମହାଭାରତରେ ଶିଳ୍ପପାଦ କହୁଛନ୍ତି, ଯେହେତୁ ଭଗବାନ ସବୁକିଛି ଅବଗତ ଅଛନ୍ତି, ତେଣୁ ତାଙ୍କୁ କୌଣସି ବିଷୟରେ ଜଣାଇବାର ପ୍ରୟୋଜନ ନାହିଁ। ତଥାପି ମଧ୍ୟ ଭଗବାନଙ୍କୁ ଉଦ୍ଦେଶ୍ୟ ସାଧନ ନିମିତ୍ତ ନୃଗରାଜା ତାଙ୍କ କଥା କହିବେ। ହରିକୃଷ୍ଣ ଅବସ୍ଥ ଭକ୍ତ ସଜନ ବୃନ୍ଦ ମାତୃବୃନ୍ଦ, ଆପଣମାନଙ୍କୁ ଆମର ଭାଗବତ କଥାକୁ ସ୍ୱାଗତ ଜଣାଯାଉଛି। ଏ ଦ୍ୱାରକାର ଲୀଳା, ଯେଉଁ ଦ୍ୱାରକାର ଗୋଟେ ବନରେ ଭଗବାନ ତାଙ୍କର ପିଲାମାନଙ୍କ ସହିତ ବୁଲୁଥିଲା ବେଳେ ଏଇ ଘଟଣାଟି ହେଇଥିଲା। ଯେଉଁ କୃକଳାସ, ଯେଉଁ ଏଣ୍ଡୁଅ, ସେ ଗୋଟେ ସୁନ୍ଦର ରୂପ ପ୍ରାପ୍ତ ହୋଇଥିଲା। ତେଣୁ ଭଗବାନ ତାଙ୍କୁ ପଚାରିଥିଲେ, କିଏ ତୁମେ, ତୁମର ଏଭଳି ଭାବରେ ଅବସ୍ଥା କାହିଁକି ହେଲା? ସେ ସବୁ ନୃଗ, ଇଏ ହେଉଛି ରାଜା ନୃଗ, ଆମେ ଗତକାଲି କହିଥିଲେ, ଇଏ ହେଉଛନ୍ତି ଇଖ୍ୱାକୁ ତନୟ, ଇଖ୍ୱାକୁ ପ୍ରସିଦ୍ଧ ରାଜା, ଯାହାଙ୍କ ନାମରେ ଭଗବତ ଗୀତାରେ ତାଙ୍କର କଥା ଭଗବାନ ଉଲ୍ଲେଖ କରିଛନ୍ତି। ବିବସ୍ୱାନ ମନବେ ପାହ ମନୁ ଇଖ୍ୱା ପେବ୍ରବିତ, ଭଗବତ ଗୀତାର ଜ୍ଞାନ 12,40,000 ବର୍ଷ ପୂର୍ବେ ଭଗବାନ ଦେଇଥିଲେ, ସୂର୍ଯ୍ୟର ଦେବତା ବିବସ୍ୱାନଙ୍କୁ ଦେଇଥିଲେ, ବିବସ୍ୱାନ ତାଙ୍କର ପୁତ୍ର ବୈବସ୍ୱତଙ୍କୁ ଦେଇଥିଲେ। ଏ ସପ୍ତମ ମନୁ ବୈବସ୍ୱତ, ବୈବସ୍ୱତଙ୍କର ବୈବସ୍ୱତ ମନୁ ଇଖ୍ୱାକ ପେବ୍ରବିତ, ବୈବସ୍ୱତମାନଙ୍କର ପୁତ୍ର ହେଉଛନ୍ତି ଇଖ୍ୱାକୁ, ଯେଉଁ ବଂଶରେ ଭଗବାନ ରାମଚନ୍ଦ୍ର ଆସୁଛନ୍ତି। ଏ ସୂର୍ଯ୍ୟ ବଂଶର କଥା ଇଖ୍ୱାକୁ। ତେଣୁ ଇଖ୍ୱାକୁ ସେ ସବୁ ଜାଣନ୍ତି। ଆଗକାଳେ ଯେଉଁ ସବୁ ଯେଉଁ କୁହାଗଲା, ଭଗବାନ କାହିଁକି ସବୁ ଦେଉଥିଲେ ସେମାନଙ୍କୁ, ରାଜାମାନଙ୍କୁ ଜ୍ଞାନ, ନା ରାଜାମାନେ ଜ୍ଞାନ ଜାଣିଲେ ସେ ପ୍ରଜାମାନଙ୍କୁ ବିତରଣ କରିବେ, ରାଜା ଯଦି ଜ୍ଞାନ ନ ଜାଣିବ ତାହେଲେ ଆଉ ସେ କ'ଣ ପ୍ରଜା କି ଶାସନ କରିବେ, ପ୍ରଜାମାନେ ଆଉ କିଭଳି ଭାବରେ ସେ ଜ୍ଞାନ ପ୍ରାପ୍ତ ହେବେ? ଏ କ'ଣ ସେଥିପାଇଁ ଭଗବାନ କହିଲେ ଇମଂ ରାଜସେ ବିଧୁ, ସେ ଯେଉଁ ଜ୍ଞାନଟା ରାଜାମାନଙ୍କ ମଧ୍ୟରେ ରାଜାମାନେ ଋଷି ଭଳି ଜୀବନଯାପନ କରୁଥିଲେ, ତେଣୁ ନିୟମ ଅନୁସାରେ ଯେମିତି ଶାସ୍ତ୍ର ଅନୁସାରେ ଶାସନ କରିବା କଥା ସେମାନେ ଶାସନ କରୁଥିଲେ। ଆମେ ଗତକାଲି କହୁଥିଲେ ରାମ ରାଜ୍ୟ ଏବଂ କୃଷ୍ଣଙ୍କର ରାଜ୍ୟ ଶାସନ କରୁଥିଲେ। ଯଦି ଠିକ୍ ଭାବରେ ବୈଦିକ ନୀତି ଅନୁସାରେ ଶାସନ କରାଯିବ ତାହେଲେ ପ୍ରଜାମାନେ ଆନନ୍ଦରେ ରହିବେ, ଗତକାଲି ଆମେ କହୁଥିଲୁ ସେ କଥା। ତେଣୁ ଉଖୁଆକୁ ସେହିଭଳି ଭାବରେ ଜଣେ ପ୍ରଜାରଞ୍ଜନ ରାଜା ଥିଲେ, ଉଖୁଆକୁ ତାଙ୍କର 100 ପୁତ୍ର ଥିଲେ, ତାଙ୍କ ଭିତରୁ ଇଏ ହେଉଛନ୍ତି ରାଜା ନୃଗ, ଜଣେ ଥିଲେ ରାଜା। ତେଣୁ ସିଏ ଗତକାଲି ଆମେ ଆଲୋଚନା କରିଥିଲେ କିଭଳି ଭାବରେ ଭଗବାନ ସେ କହୁଛନ୍ତି ପ୍ରଭୁ ମୁଁ ଏଭଳି ଭାବରେ ଦାନ କରିଥିଲି, ଆପଣମାନେ ଆପଣଙ୍କ କର୍ଣ୍ଣଗୋଚର ହୋଇଥିବ ମୋର ଦାନର କଥା। ପ୍ରସିଦ୍ଧ ଦାନୀ ଥିଲେ, ଗୋଦାନରେ ପ୍ରସିଦ୍ଧ ପ୍ରସିଦ୍ଧ ରାଜା ଥିଲେ। ତେଣୁ ଏ ଶ୍ଳୋକରେ କହୁଛନ୍ତି କିଂ ନୁତେ ଅବିଦିତ ନାଥ, ପ୍ରଭୁ ନାଥ ଭଗବାନ ସମସ୍ତଙ୍କର ନାଥ, ଭଗବାନଙ୍କୁ ଶରଣରେ ନ ଯାଇଥିବାରୁ ଆମେ ସମସ୍ତେ ଅନାଥ ହୋଇକି ରହିଛେ। ପ୍ରକୃତରେ ଯେଉଁମାନେ ଭଗବାନଙ୍କୁ ଶରଣରେ ଯିବେ ସେମାନଙ୍କ ନାଥ, ଗୋଟେ ସୁନ୍ଦର ଶ୍ଳୋକ ଅଛନ୍ତି ସନାଥ ଜୀବିତମ୍, ଏ ଗୋଟେ ଶ୍ଳୋକ ଅଛନ୍ତି, କେଉଁଥିରେ ଅଛନ୍ତି ଏଇଟା କୁହାଯାଇଛି ଯେ ଯେମିତି ପ୍ରଭୁପାଦ ମହାରାଜ ଉଦାହରଣଟି ଦିଅନ୍ତି, ଯେମିତି ଆମର ରହିଛି କୁକୁରମାନେ ସବୁ ଅଛନ୍ତି, କୁକୁରମାନେ ସବୁ ବୁଲୁଥିବେ, ବୁଲା କୁକୁର ସବୁ ରହିଛନ୍ତି, ମ୍ୟୁନିସିପାଲିଟି ଆସି ତାଙ୍କୁ ନେଇଯିବ, ତାଙ୍କୁ ନେଇ ହତ୍ୟା କରିବ, ଏସବୁ ରହିଛି। କିନ୍ତୁ ଯାହାର ବେକରେ ରହିଛି ପଟି ରହିଛି ତାକୁ ସେ ନେବ ନାହିଁ, କାରଣ ତା'ର ମାଲିକ ଅଛନ୍ତି। ସେହିଭଳି ଭାବରେ ଆମେ ଏ ଭୌତିକ ଜଗତରେ ଭଗବାନଙ୍କ ଶରଣ ନଗଲେ ଆମେ ଅନାଥ ହୋଇକି ରହିବା। ବହୁତ ସୁନ୍ଦର ଶ୍ଳୋକ ସେ ଅଛନ୍ତି, କେଉଁଠି ସେ ଭକ୍ତିର ସ୍ୱାମୀ ସୁନ୍ଦରେ କି କେଉଁଥିରେ ଜଣେ ଆଚାର୍ଯ୍ୟ ଟୀକାରେ କହିଛନ୍ତି ତାଙ୍କ ସଙ୍ଗୀତରେ ସନାଥ ଜୀବିତମ୍, ଏ ଶ୍ଳୋକଟି ଅଛି। ତେଣୁ ଆର ଅର୍ଥ ହେଉଛି କ'ଣ ନା ଆମେ ଭଗବାନଙ୍କର ଶରଣରେ ନଗଲେ ଆମେ ଅନାଥ ହୋଇକି ରହିଛେ। ଏହିଭଳି ଭାବରେ ଭୌତିକ ଜଗତରେ ଯେତେ ଅଛନ୍ତି ସବୁ ଅନାଥ ହୋଇକି ରହିଛନ୍ତି, ଅନାଥ ହୋଇକି ରହିଛନ୍ତି, ତେଣୁ ସେମାନେ ବିଭିନ୍ନ ପ୍ରକାର ଦୁଃଖ କଷ୍ଟ ଭୋଗ କରୁଛନ୍ତି। କିନ୍ତୁ ଜଣେ ଭଗବାନଙ୍କ ଶରଣରେ ଗଲେ ଭଗବାନ ତାଙ୍କୁ ସୁରକ୍ଷା ଦେବେ। ଆଜି ପ୍ରଭୁପାଦ ମହାରାଜଙ୍କର ଭାବାର୍ଥରେ ମଧ୍ୟ ସେ କଥା କହୁଥିଲେ, ଭଗବାନ ଛଡ଼ା ଅନ୍ୟ କେହି ସୁରକ୍ଷା ଦେଇପାରିବେ ନାହିଁ, ଏକମାତ୍ର ସୁରକ୍ଷାକର୍ତ୍ତା ହେଉଛନ୍ତି ଭଗବାନ। ପ୍ରହ୍ଲାଦ ମହାରାଜ ତାଙ୍କର ଭାବାର୍ଥରେ କହୁଛନ୍ତି, ସ୍ତୁତିରେ ଭଗବାନ ନୃସିଂହଦେବଙ୍କ ସ୍ତୁତିରେ କହୁଛନ୍ତି ଯେ ଯେଉଁ ଭାଗବତ ସପ୍ତମ ସ୍କନ୍ଦ ନବମ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, ପ୍ରହ୍ଲାଦ କହୁଛନ୍ତି ପ୍ରଭୁ ବାଳସ୍ୟ ନିହ ଶରଣଂ ପିତରୁ ନୃସିଂହ ନାର୍ତ୍ତସ ଚାଗତମ ଉଦନ୍ନତି ମଜ୍ଜତ ନୌ ତପ୍ତସ ତତ୍ପ୍ରତି ବିଧୀର୍ଯ୍ୟ ଇହାଞ୍ଚ ଚେଷ୍ଟା ତାବତ୍ ବିଭୋ ତଦୁପିକ୍ଷିତାନାମ ତାବତ୍ ବିଭୋ ତଦୁପିକ୍ଷିତାନାମ। ଆମେ ଭାବୁଛେ କ'ଣ ପିତାମାତାମାନେ ତାଙ୍କ ପିଲାମାନଙ୍କୁ ଶରଣ ଦେଉଛନ୍ତି, ନା ପ୍ରହ୍ଲାଦ କହୁଛନ୍ତି ଜଣେ ମହାଜନ ସେ କହୁଛନ୍ତି ପିତାମାତାମାନେ ତାଙ୍କର ସନ୍ତାନମାନଙ୍କୁ ସୁରକ୍ଷା ଦେଇପାରିବେ ନାହିଁ। ବାଳଶୂନ୍ୟ ଶରଣ ପିତରୁ ନୃସିଂହ, ପିତାମାତାମାନେ ହେ ନୃସିଂହଦେବ ପିତାମାତାମାନେ ତାଙ୍କର ସନ୍ତାନମାନଙ୍କୁ ଶରଣ ଦେଇପାରିବେ ନାହିଁ। ନା ଅର୍ଥ ସେ ଚାଗତ ମୁଦନ୍ନତି ମଜ୍ଜତ ନେଉ, ଯେଉଁମାନେ ଆମେ ଭାବୁଛେ କ'ଣ ଯେଉଁମାନଙ୍କ ରୋଗ ହେଇଛି ଔଷଧ ଭଲ କରିଦେଉଛି, କିନ୍ତୁ ନା ପ୍ରହ୍ଲାଦ କହୁଛନ୍ତି ନା ନା ଅର୍ଥ ସେ ଚାଗତମ, ଗଦମ କହିଲେ ଔଷଧ, ରୋଗୀକୁ ଔଷଧ ଭଲ କରୁନାହିଁ, ନା ଅର୍ଥ ସେ ଚାଗତ ଉଦନ୍ନତି ମଜ୍ଜତ ନେଉ। ବା ଯେଉଁ ଗୋଟେ ନଦୀରେ ବା ସମୁଦ୍ରରେ ନୌକାଟା ଯଦି ବୁଡ଼ି ଯାଉଥିବା ନୌକା ବା ଜଣେ ବୁଡ଼ି ଯାଉଥିବା ବ୍ୟକ୍ତି ନୌକାର ଆଶ୍ରୟ ନେଲେ ନୌକା ଯଦି ତାଙ୍କୁ ଉଦ୍ଧାର କରିବ ତା ନୁହଁ ମଜ୍ଜତ ନେଉ। ତପ୍ତ ତତ୍ପ୍ରତିବିଧ ଇହାଞ୍ଚ ଚେଷ୍ଟା, ଏ ଭୌତିକ ଜଗତରେ ଆମେ ସମସ୍ତେ ତପ୍ତ ଅବସ୍ଥାରେ ରହିଛନ୍ତି, ବହୁତ ପ୍ରକାର ବିଭିନ୍ନ ପ୍ରକାର ଦୁଃଖ କଷ୍ଟ ଭୋଗ କରୁଛନ୍ତି, ତପ୍ତ ସେ ତତ୍ପ୍ରତି ଏବଂ ତା'ର ଉପକାର ପ୍ରତିକାର କରିବା ପାଇଁ ବହୁତ ପ୍ରକାର ଚେଷ୍ଟା ଚାଲିଛି। ବୈଜ୍ଞାନିକମାନଙ୍କ ଠାରୁ ଆରମ୍ଭ କରିକି ରାଜନୈତିକ ଲେବଲରେ ସବୁ ପ୍ରକାର ଚେଷ୍ଟା କରୁଛନ୍ତି କେମିତି ଲୋକମାନଙ୍କୁ ଦୁଃଖରୁ ମୁକ୍ତ କରିବେ, ବହୁତ ପ୍ରକାର ଉଦ୍ଭାବନ ହେଉଛି, ତାଙ୍କୁ ମଧ୍ୟ ପ୍ରାଇଜ୍ ଦିଆଯାଉଛି, ରାଜନୀତିକ ନେତାମାନେ ସବୁ ପ୍ରକାର ଇଏ କରୁଛନ୍ତି, ପ୍ଲାନ୍ କରୁଛନ୍ତି, ଇକୋନୋମିଷ୍ଟମାନେ ପ୍ଲାନ୍ କରୁଛନ୍ତି ଲୋକମାନଙ୍କୁ ଦୁଃଖରୁ ଉଦ୍ଧାର କରିବା ପାଇଁ, କିନ୍ତୁ ସେମାନେ କରିପାରିବେ ନାହିଁ। ତାବତ୍ ବିଧୁ ତାବତ୍ ବିଭୁ ପ୍ରଭୁ, ସେତେ ପର୍ଯ୍ୟନ୍ତ ସେମାନେ ରକ୍ଷା କରିପାରିବେ ନାହିଁ। ତତ୍ ଉପେକ୍ଷିତା ନା, ଯଦି ଭଗବାନ ଉପେକ୍ଷା କରିଦେବେ ତାହେଲେ କେହି ତାଙ୍କୁ ରକ୍ଷା କରିପାରିବେ ନାହିଁ। ଏମିତିକି ବହୁତ ଦେବାଦେବୀ ମଧ୍ୟ ଅଛନ୍ତି, 33 କୋଟି ଦେବାଦେବୀ ଅଛନ୍ତି। ସାଧାରଣତଃ ଲୋକମାନେ ଜାଣନ୍ତି ନାହିଁ, କ'ଣ ଆମର ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରାଯାଇଛି, ଅଧିକାଂଶ ଲୋକ ଏ ବେଦ ଏସବୁ କଥାକୁ ମାନନ୍ତି ନାହିଁ, ଅଧିକାଂଶ ଲୋକ ମାନନ୍ତି ନାହିଁ। ତେଣୁ ଯେଉଁମାନେ ମାନନ୍ତି ସେମାନେ, କିଛି ଅଳ୍ପ ବ୍ୟକ୍ତି ମାନନ୍ତି, ସେମାନେ ଏଇ ଦେବାଦେବୀମାନଙ୍କ ଶରଣରେ ଯାଆନ୍ତି, ଦେବାଦେବୀମାନଙ୍କ ଶରଣରେ ଯାଆନ୍ତି। କାହିଁକି ଭଗବତ ଗୀତାରେ ଭଗବାନ କହିଲେ କ୍ଷିପ୍ରଂ ଭବତି ଧର୍ମାତ୍ମା, ନା ନା କ୍ଷିପ୍ରଂ ହି ମାନୁଷ ଲୋକେ ସିଦ୍ଧିର୍ ଭବତି କର୍ମଜା। ସେମାନେ ଭାବନ୍ତି ବିଭିନ୍ନ ଦେବାଦେବୀମାନଙ୍କର ଶରଣରେ ଗଲେ ଖୁବ୍ ଶୀଘ୍ର ସେମାନେ ତାଙ୍କର ମନସ୍କାମନା ପୂର୍ଣ୍ଣ ହେବ। ଆମେ ଦେଖିବା ସମ୍ବଲପୁରୀ ସହରରେ ସମଲେଶ୍ୱରୀଙ୍କ ପାଖରେ ଯେତିକି ଲୋକ ଆସୁଛନ୍ତି, ଭକ୍ତମାନେ ଆସୁଛନ୍ତି, ଆମର ରାମ ମନ୍ଦିରକୁ ଏତିକି ଆସୁନାହାନ୍ତି। କାହିଁକି କ୍ଷିପ୍ରଂ ହି ମାନୁଷ ଲୋକେ ସିଦ୍ଧିର୍ ଭବତି କର୍ମଯା, ସେମାନେ ଭାବନ୍ତି କ'ଣ ନା ଆମେ ଆମର ଯେଉଁ କର୍ମଫଳ ବା ଖୁବ୍ ଆମ ଯେଉଁ ରହିଛି ଆକାଂକ୍ଷା ସବୁ ରହିଛି, ଆମେ ସମଲେଶ୍ୱରୀଙ୍କ ପାଖରେ ଗଲେ ସେ ପୂରଣ କରିଦେବେ। କିନ୍ତୁ ସେମାନେ ଜାଣନ୍ତି ନାହିଁ ସମଲେଶ୍ୱରୀ ଯେଉଁମାନଙ୍କର କାମନା ପୂରଣ କରୁଛନ୍ତି ସିଏ ମଧ୍ୟ ଭଗବାନଙ୍କ ମାଧ୍ୟମରେ ଭଗବାନ ସେଇଟାକୁ ପୂରଣ କରୁଛନ୍ତି। ଭଗବାନ ପୂରଣ କଲେ ସେ ଦେବୀ ତାଙ୍କର ଶକ୍ତି ରହିଛି, ନହେଲେ ଭଗବାନ ଯଦି ଦେବେ ନାହିଁ ତାହେଲେ ତାଙ୍କର ସେ ଶକ୍ତି ରହିବ ନାହିଁ, ସେ କଥା ପ୍ରହ୍ଲାଦ ମହାରାଜ କହୁଛନ୍ତି। ବହୁତ ପ୍ରକାର ଚେଷ୍ଟା ଚାଲିଛି, କିନ୍ତୁ ଭଗବାନ ଯଦି ଉପେକ୍ଷା କରିଦେବେ କିଏ ରକ୍ଷା କରିପାରିବେନି। ଭଗବାନ ହେଉଛନ୍ତି ପ୍ରକୃତିର ନାଥ। ବହୁତ ସୁନ୍ଦର ଭାବରେ ଦ୍ୱିତୀୟ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ ଏଇଟାକୁ ଆମର ମଙ୍ଗଳାଚରଣରେ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଶ୍ରିୟପତି ଯଜ୍ଞପତି ପ୍ରଜାପତି ଧିଆପତି ଲୋକପତି ଧରାପତି ପତିର୍ ଗତିସ୍ଥାନ୍ଧକ ବୃଷ୍ଣ ସାତ୍ୱତାଙ୍ଗ ପ୍ରସିଦ୍ଧତାଙ୍ଗ ମେ ଭଗବାନ ସତାଙ୍ଗ ପତି। ସିଏ ହେଉଛନ୍ତି ପ୍ରକୃତି ସମସ୍ତଙ୍କ ନାଥ ବା ପତି, ଯେମିତି ଲକ୍ଷ୍ମୀଙ୍କର ଲକ୍ଷ୍ମୀଙ୍କ ପତି ସିଏ ପତି, ଏବଂ ଶ୍ରିୟପତି ଯଜ୍ଞପତି, ଯଜ୍ଞ ଯଜ୍ଞର ଫଳ ଭଗବାନ ପ୍ରଦାନ କରନ୍ତି, ସେ ଯଜ୍ଞପତି ଶ୍ରିୟପତି ଯଜ୍ଞପତି ପ୍ରଜାପତି, ବହୁତ ପ୍ରଜାପତିମାନେ ସବୁ ରହିଛନ୍ତି, କିନ୍ତୁ ମୁଖ୍ୟ ପ୍ରଜାପତି ହେଉଛନ୍ତି ଭଗବାନ, ସମସ୍ତଙ୍କର ସେ ହେଉଛନ୍ତି ପତି। ଶ୍ରିୟପତି ଯଜ୍ଞପତି ପ୍ରଜାପତି ଧିଆପତି ଲୋକପତି ଧରାପତି, ଆମର ବୁଦ୍ଧି ଯେଉଁ ରହିଛି ବୁଦ୍ଧିର ମଧ୍ୟ ସେ ପତି ବା ପ୍ରଭୁ ବା ସ୍ୱାମୀ, ଧିଆପତି ଏବଂ ଲୋକପତି, ସବୁ ଲୋକ ଯେଉଁ ସବୁ ରହିଛି ସାର୍ ତାହାର ମଧ୍ୟ ସିଏ ହେଉଛନ୍ତି ମାଲିକ, ସବୁ ଲୋକର ପତି ହେଉଛନ୍ତି ସିଏ, ଏବଂ ଧରାପତି ଭଗବାନ ଶୁକରଦେବ ରୂପରେ ଆସିକରି ଏ ଧରାକୁ ଉଦ୍ଧାର କରିଥିଲେ, ରସାତଳରୁ ଉଦ୍ଧାର କରିଥିଲେ, ଧରାର ପତି ସିଏ, ତାଙ୍କ ପୁତ୍ର ହେଉଛନ୍ତି ନରକାସୁର। ଆମେ ଶୁଣୁଥିଲେ କେମିତି ଭାବେ ନରକାସୁରକୁ ଭଗବାନ ହତ୍ୟା କରିଥିଲେ, ନରକାସୁର ହରି ମଧୁ ମୋର ନରକ ବିନାଶନ ହେ, ହରି ମଧୁ ମୋର ନରକ ବିନାଶନ ହେ, ଗରୁଡ଼ାସନ ହେ ଗରୁଡ଼ାସନ ହେ, ଗରୁଡ଼ାସନ ସୁରକୂଳ କେଳି ନିଧାନ, ଜୟ ଜୟ ଦେବ ହରେ ହରେ, ଜୟ ଜୟ ଦେବ ହରେ। ଆମେ ଦଶମ ସ୍କନ୍ଧ 68 ଅଧ୍ୟାୟରେ ଏଇଟା ବର୍ଣ୍ଣନା କରୁଥିଲେ ଆମେ, ଆ ପୂର୍ବରୁ ବର୍ଣ୍ଣନା କରାଯାଇଛି କିଭଳି ଭାବେ ନରକାସୁର 16,100 କନ୍ୟାଙ୍କୁ ଆଣିକି ବନ୍ଦୀ କରି ରଖିଥିଲା ତାଙ୍କୁ ବିବାହ କରିବ ବୋଲି, ତେଣୁ ଭଗବାନ ଯାଇକି ତାଙ୍କୁ ହତ୍ୟା କଲେ, ଗରୁଡ଼ାସନରେ ଗରୁଡ଼ ପୃଷ୍ଠରେ ବସିକରି ତାଙ୍କୁ ହତ୍ୟା କରିଥିଲେ। ଆମେ ଏ ଲୀଳାଟି ଶୁଣୁଥିଲେ, ଦଶମ ସ୍କନ୍ଧ 68 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତେଣୁ ଇଏ ଧରାପତି ଏ ପୃଥିବୀର ପୃଥିବୀର ପୁତ୍ର ହେଉଛନ୍ତି ସିଏ ନରକାସୁର, ଭଗବାନ ପୁତ୍ର ପୃଥିବୀଦେବୀଙ୍କ ପୁତ୍ର ମଧ୍ୟ ପୃଥିବୀକୁ ଯେତେବେଳେ ଉତ୍ତୋଳନ କରୁଥିଲେ ସେହି ସମୟରେ ତାଙ୍କର ଏହି ପୁତ୍ର ସନ୍ତାନ ଯାହା ଦେଇଥିଲା ନରକାସୁର ଏଭଳି ଭାବରେ ଶକ୍ତିଶାଳୀ ଥିଲା ଆମେ ଶୁଣୁଥିଲେ ଦଶମ ସ୍କନ୍ଧ 69 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି କିଭଳି ଭାବରେ ଦେବତାମାନେ ଭୟ କରୁଥିଲେ ତାଙ୍କ ପାଖକୁ ଯିବା ପାଇଁ ଆଉ ଯୁଦ୍ଧ କରିବା କଥା ତ ଅଲଗା କଥା ତେଣୁ ଭଗବାନ ତାଙ୍କୁ ହତ୍ୟା କଲେ ଜୟଦେବ ଗୋସ୍ୱାମୀ ଏଇଟାକୁ ତାଙ୍କର ଗୀତ ଗୋବିନ୍ଦରେ ରଚନା କଲେ ନରକାସୁର ବଧ କରିଥିଲେ ଭଗବାନ ତେଣୁ ଇଏ ହେଉଛନ୍ତି ଧରାଙ୍କର ପତି ପୃଥିବୀଙ୍କର ପତି ସିଏ ଏବଂ ସେହିଭଳି ଭାବରେ ପତି ଗତିଶ୍ଚାନ୍ତକ ବିଷ୍ଣୁ ସାତ୍ୱତାଂ ଖାଲି ସେ ପତି ତାହା ନୁହଁ ସେ ମଧ୍ୟ ଗତି ଅନ୍ତିମ ଲକ୍ଷ୍ୟ ସିଏ ଏ ଅନ୍ଧକ ବୃଷ୍ଣୀ ସାତତା ଏସବୁ ଯଦୁବଂଶରେ ସବୁ ଆସୁଛନ୍ତି ବିଭିନ୍ନ ବଂଶ ସବୁ ରହିଛନ୍ତି ତାଙ୍କର ସେ ନାଥ ଅତି ଗତିଶ୍ଚାନ୍ତକ ବୃଷ୍ଣୀ ସାତତାଂ ପ୍ରସିଦ୍ଧତାଂ ମେ ଭଗବାନ ସତାଂ ପତି ସେଇ ସତାଂ ବା ଭଗବାନ ଭକ୍ତଙ୍କର ଯେ ପତି ବା ନାଥ ସିଏ ମୋ ଉପରେ ପ୍ରସନ୍ନ ହୁଅନ୍ତୁ ତେଣୁ ପ୍ରକୃତରେ ମନୁଷ୍ୟର କର୍ତ୍ତବ୍ୟ ହେଉଛି ସେଇ ଭଗବାନଙ୍କୁ ସନ୍ତୋଷ ବିଧାନ କରିବା ଇଏ ହେଉଛି ଆମର ଯିଏ ଯାହା କରନ୍ତୁ ନା କାହିଁକି ଏ କଥାଟି ସୁତ ଗୋସ୍ୱାମୀ କହୁଛନ୍ତି ଯେ ଭାଗବତ ପ୍ରଥମ ସ୍କନ୍ଧରେ ଏ ଶ୍ଳୋକଟି ଅଛନ୍ତି ସେ କହୁଛନ୍ତି କ'ଣ ବର୍ଣ୍ଣା ଯିଏ ଯେଉଁ ବର୍ଣ୍ଣରେ ଥାନ୍ତୁ ଦ୍ୱିଜଶ୍ରେଷ୍ଠା ବର୍ଣ୍ଣାଶ୍ରମ ଅଥ ପୁମ୍ଭି ଦ୍ୱିଜଶ୍ରେଷ୍ଠା ବର୍ଣ୍ଣାଶ୍ରମ ବିଭାଗ ସହ ସ୍ୱନୁଷ୍ଠିତ ଧର୍ମସ୍ୟ ସଂସିଦ୍ଧି ଘଟିତୋଷଣମ୍ ଆମର ବୈଦିକ ସଭ୍ୟତାରେ ଆମେ ଦେଖିବା ଚାରି ବର୍ଣ୍ଣ ଚାରି ଆଶ୍ରମ ରହିଛି ଅନ୍ୟ ଯେଉଁ ଯେତେ ଧର୍ମ ସବୁ ରହିଛି ତାଙ୍କର ଏସବୁ ଜିନିଷ ନାହିଁ ଏସବୁ ବର୍ଣ୍ଣାଶ୍ରମ ଏସବୁ କିଛି ନାହିଁ ତାଙ୍କର କାରଣ ସେତେ ଉନ୍ନତ ନୁହଁ ତାଙ୍କର ଧର୍ମ ଏତେ ଉନ୍ନତ ନୁହଁ ବୈଦିକ ଧର୍ମରୁ ସେମାନେ କିଛି କିଛି ଅଂଶଗ୍ରହଣ କରିକି ତାଙ୍କର ଧର୍ମକୁ ପ୍ରଚାର କରିଛନ୍ତି ମୂଳ ଧର୍ମ ହେଉଛି ସନାତନ ଧର୍ମ ଆମର ଧର୍ମ ସନାତନ ଧର୍ମ ବୈଦିକ ଧର୍ମ ଏଥିରେ ସବୁ ପ୍ରକାର ମନୁଷ୍ୟମାନଙ୍କର କେମିତି ସବୁ ପ୍ରକାର ଉନ୍ନତି ହେବ ତା'ର ବ୍ୟବସ୍ଥା କରାଯାଇଛି ତେଣୁ ଏ ଆମର ରହିଛି ବର୍ଣ୍ଣ ଏବଂ ଚାରି ବର୍ଣ୍ଣ ଏବଂ ଚାରି ଆଶ୍ରମ ଚାରି ବର୍ଣ୍ଣ ରହିଛି କ'ଣ 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 ଚାରି ବର୍ଣ୍ଣ ଇଏ ହେଉଛି ଆଶ୍ରମ ବର୍ଣ୍ଣ ହେଉଛି ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ଏଇଟା ତ ସମସ୍ତେ ଜାଣିବା କଥା ଭାରତବର୍ଷର ଲୋକମାନେ ଓଡ଼ିଶାର ଲୋକମାନେ ଜାଣିବା କଥା ତେଣୁ ଚାରି ବର୍ଣ୍ଣ କହିଲେ ବ୍ରହ୍ମଚାରୀ କ'ଣ ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ଏବଂ ଚାରି ଆଶ୍ରମ ବ୍ରହ୍ମଚାରୀ ଗୃହସ୍ଥ ବାନପ୍ରସ୍ଥ ସନ୍ୟାସ ଚାରି ଆଶ୍ରମ ରହିଛି ଭଗବାନଙ୍କୁ ପ୍ରାପ୍ତ ହେବା ପାଇଁ ଇଏ ହେଉଛି ଉପାୟ ବିଷ୍ଣୁ ପୁରାଣରେ ବର୍ଣ୍ଣନା ଯେତେବେଳେ ମହାପ୍ରଭୁ ଯାଇଥିଲେ ଦାକ୍ଷିଣାତ୍ୟକୁ ସେହି ସମୟରେ ପଚାରିଥିଲେ ରାୟ ରାମାନନ୍ଦକୁ କ'ଣ ସାଧ୍ୟ ସାଧନ କ'ଣ ମନୁଷ୍ୟ ଜୀବନର କ'ଣ ଲକ୍ଷ୍ୟ ଏବଂ ତାକୁ କେମିତି ଆମେ ପ୍ରାପ୍ତ ହେବା ଆମେ କହିଛେ ରାୟ ରାମାନନ୍ଦ ହେଉଛନ୍ତି ଅର୍ଜୁନ ଏବଂ ଭଗବାନ କୃଷ୍ଣ ହେଉଛନ୍ତି ମହାପ୍ରଭୁ ଚୈତନ୍ୟ ମହାପ୍ରଭୁ ଭଗବତ ଗୀତାରେ ଜ୍ଞାନ ଦେଲେ ଅର୍ଜୁନଙ୍କୁ ଏବଂ ସେ ପରୀକ୍ଷା କରୁଛନ୍ତି ଆସିକି ଗୋଟେ ଯୁଗ ପରେ ତ୍ରେତା ଯୁଗ ଦ୍ୱାପର ଯୁଗର ଅନ୍ତିମରେ ଦେଇଥିଲେ କଳି ଯୁଗର ଆରମ୍ଭରେ ଭଗବାନ ପଚାରିଲେ ସେସବୁ ଜ୍ଞାନ ତାଙ୍କ ମନେ ଅଛି କି ନାହିଁ ପରୀକ୍ଷା କଲେ ତେଣୁ ପଚାରିଲେ କ'ଣ ସାଧ୍ୟ ସାଧନ କ'ଣ ଜୀବନର ଲକ୍ଷ୍ୟ ଏବଂ ତାଙ୍କୁ କେମିତି ଆମେ ପ୍ରାପ୍ତ ହେବା ରାୟ ରାମାନନ୍ଦ ସେସବୁ ଭଗବାନ କୃଷ୍ଣ ଅର୍ଜୁନ ସିଏ ସବୁ ଜାଣନ୍ତି ସେ ଭଗବାନ ଭକ୍ତ ସବୁକିଛି ଜ୍ଞାନ ପ୍ରାପ୍ତ ହୁଅନ୍ତି ସବୁକିଛି ଜଣ ତାଙ୍କର ରହିଛନ୍ତି ଭଗବାନ ତାଙ୍କର ନାଥ ତାଙ୍କୁ ସୁରକ୍ଷା ଦେଇଛନ୍ତି ତେଣୁ ସେ ସବୁବେଳେ ସୁରକ୍ଷିତ ରହିଛନ୍ତି ତାଙ୍କର ଭକ୍ତମାନେ ତେଣୁ ରାୟ ରାମାନନ୍ଦ ସେ ପ୍ରଶ୍ନର ସବୁ ଉତ୍ତର ଦେଲେ ବିଷ୍ଣୁ ପୁରାଣରେ ଶ୍ଳୋକଟିକୁ ସେ ଉଦ୍ଧାର କଲେ ରହିଛି ବର୍ଣ୍ଣାଶ୍ରମ ଚାରବତା ପୁରୁଷେଣ ପରପୁମାନ ବିଷ୍ଣୁ ରାଧତେ ପନ୍ଥା ନାନ୍ୟତତ୍ତ୍ୱସ କାରଣ ଏବଂ ଚାରି ବର୍ଣ୍ଣ ଏବଂ ଚାରି ଆଶ୍ରମ ଯେଉଁ ରହିଛି ବର୍ଣ୍ଣାଶ୍ରମ ଚାରବତା ପୁରୁଷେଣ ପରପୁମାନ କାହିଁକି ସବୁ ରହିଛି ଲୋକମାନେ ବୁଝିପାରନ୍ତି ନାହିଁ ସେମାନେ କହନ୍ତି ହିନ୍ଦୁ ଧର୍ମ ଏଇଟା ଠିକ୍ ନୁହଁ ଏସବୁ ଜାତି ପ୍ରଥା ଏସବୁ ରହିଛି ଏସବୁ ଏଇଟା ଠିକ୍ ନୁହଁ ଏ କୁସଂସ୍କାର ଅନ୍ଧବିଶ୍ୱାସ ଏଇଭଳି ଭାବରେ କହନ୍ତି ଯେଉଁମାନେ ପ୍ରକୃତରେ ମୂର୍ଖ ସେମାନେ ଏଇଭଳି ଭାବରେ କଥା କହିବେ ଯେଉଁମାନେ ପ୍ରକୃତରେ ବୈଦିକ ଶାସ୍ତ୍ରର ଜ୍ଞାନ ଅଛି ସେମାନେ ଏ କଥା କହିବେ ନାହିଁ ସାଇଣ୍ଟିଫିକ୍ ବେସିସ୍ରେ ତିଆରି ହୋଇଛି ସମାଜ ସୃଷ୍ଟି ହୋଇଛି ଏଇଭଳି ଭାବରେ ଯଦି ସମାଜ ପ୍ରତିଷ୍ଠିତ ହେବ ତାହେଲେ ସମାଜର ସମସ୍ତଙ୍କର ମଙ୍ଗଳ ହେବ ସମସ୍ତଙ୍କର ସମାଜ ଯେଉଁ ମନୁଷ୍ୟ ଜୀବନର ଯେଉଁ ଅନ୍ତିମ ଲକ୍ଷ୍ୟ ସେମାନେ ପ୍ରାପ୍ତ ହୋଇପାରିବେ ଆଜିକାଲି ଯେଉଁ ସଭ୍ୟତା ଗଢ଼ି ଉଠୁଛି ଏସବୁ କ'ଣ କୁକୁର ସଭ୍ୟତା ବୋଲି କୁହାଯାଉଛି। ଗଡ଼୍ ଏବଂ ଡଗ୍ ଦୁଇଟି ଜିନିଷ ରହିଛି, ଓଲଟା ଜିନିଷ। ଗଡ଼୍କୁ ଓଲଟେଇ ଦେଲେ ଡଗ୍, ଯିଏ ଗୋଟି ଗଡ଼୍ ଡିଓ ଜି ଡଗ୍। ଜଣେ ଭଗବାନଙ୍କର ଶରଣ ନଗଲେ ସିଏ କୁକୁରର ଶରଣରେ ଯିବେ। ଏହିଭଳି ଭାବରେ ଆଧୁନିକ ସଭ୍ୟତା କହିଲେ ଏ କୁକୁର ସଭ୍ୟତା, କୁକୁର ସଭ୍ୟତା। ସେମାନେ ବୈଦିକ ସଂସ୍ଥା ବୈଦିକ ଏମିତି ତାଙ୍କର ଜ୍ଞାନ ନାହିଁ, ତେଣୁ ସେମାନେ ଆମର ଯେଉଁ ବହୁତ ଆର ରହିଛି ଯେଉଁ ପରମ୍ପରା ରହିଛି ଆମର ବହୁତ କ'ଣ ଜ୍ଞାନ ରହିଛି ବା ବହୁତ ପ୍ରକାର ଫିଲୋସଫି ରହିଛି ଦର୍ଶନ ରହିଛି ଏଇଟାକୁ ବୁଝିପାରନ୍ତି ନାହିଁ। ସେମାନେ ଏହିଭଳି ଭାବରେ ଆମର ବୈଦିକ ସଭ୍ୟତାକୁ ନିନ୍ଦା କରୁଛନ୍ତି ଅନ୍ୟମାନେ, କିନ୍ତୁ ଏ ବହୁତ କ'ଣ ସାଇଣ୍ଟିଫିକ୍ ବା ବୈଜ୍ଞାନିକ ଭିତ୍ତିରେ ହେଇଛି ସବୁ କିଛି, ସମସ୍ତଙ୍କର ମଙ୍ଗଳ ହେବ ସେଇଟା ସେ କହୁଛନ୍ତି। ବିଷ୍ଣୁ ପୁରାଣରେ ବର୍ଣ୍ଣନା କରାଯାଇଛି ବର୍ଣ୍ଣାଶ୍ରମ ଚାର ବତା, ଚାରି ବର୍ଣ୍ଣ ଏବଂ ଚାରି ଆଶ୍ରମ ଯେଉଁ ରହିଛି ଏ କ'ଣ ପାଇଁ ରହିଛି ନା ପୁରୁଷେଣ ପରପୁମାନ, ପରମ ପୁରୁଷ ଭଗବାନ କୃଷ୍ଣଙ୍କର ବିଷ୍ଣୁ ଆରାଧତେ ପନ୍ଥା, ଭଗବାନ ବିଷ୍ଣୁଙ୍କର ଆରାଧନା କରିବା ପାଇଁ ଇଏ ହେଉଛି ଉପାୟ। ନାନ୍ୟତତ୍ତ୍ୱ ସକାରଣ ଅନ୍ୟ କୌଣସି ଉପାୟ ନାହିଁ ଭଗବାନ ସନ୍ତୁଷ୍ଟ ବିଧାନ କରିବା ପାଇଁ। ଏଇଭଳି ଭାବରେ ବିଷ୍ଣୁ ପୁରାଣରେ ଶ୍ଳୋକଟି କହିଥିଲେ ଆମର କିଏ ରାୟ ରାମାନନ୍ଦ କହିଥିଲେ, କିନ୍ତୁ ଯଦିଓ ଏଇଟା ଅନ୍ୟ ଯୁଗରେ ଥିଲା, କଳି ଯୁଗରେ ସେସବୁ ନାହିଁ। କଳି ଯୁଗରେ ବର୍ଣ୍ଣାଶ୍ରମ ଧର୍ମଟି ଲୋପ ପାଇଯାଇଛି। ଯେଉଁମାନେ ବ୍ରାହ୍ମଣ କୂଳରେ ଜନ୍ମ ହେଉଛନ୍ତି ମଧ୍ୟ ସେ କ'ଣ ଜାଣନ୍ତି ବ୍ରାହ୍ମଣ କୂଳ କ'ଣ କ'ଣ ତା'ର ଧର୍ମ କ'ଣ ଜାଣିଛନ୍ତି। ଆମର ସବୁ ବର୍ତ୍ତମାନ ଦିଆହେଉଛି ଟ୍ରେନିଂ ଦିଆଯାଉଛି, ଡ୍ୟୁଟି ୱାର୍ସିପ୍ ଟ୍ରେନିଂ ଦିଆଯାଉଛି। ବ୍ରାହ୍ମଣ 1842 ଶ୍ଳୋକ କହିଛନ୍ତି ମନେ ରଖିବା ପାଇଁ, ଶୁଣିବା ଶିଖିବା ପାଇଁ। 1842 ବ୍ରାହ୍ମଣର ଯୋଗ୍ୟତା ହେଉଛି ଏଇଟା, ବ୍ରାହ୍ମଣର ଯୋଗ୍ୟତା ଏଇଟା। ସମ ଦମ ତପ ଶୌଚ କ୍ଷାନ୍ତି ରାଜବମ ମେମଚ ଜ୍ଞାନ ବିଜ୍ଞାନ ମାସ୍ତିକମ ବ୍ରହ୍ମ କର୍ମ ସ୍ୱଭାବଜମ, ଇଏ ହେଉଛି ବ୍ରାହ୍ମଣର କର୍ମ ବା ଗୁଣ ହେଉଛି ଏଇଟା। ସମ କହିଲେ ମନକୁ ସଂଯମ କରିବା, ଇନ୍ଦ୍ରିୟ ଦମ କହିଲେ ମନକୁ ଇନ୍ଦ୍ରିୟମାନଙ୍କୁ ଦମନ କରିବା। ସମଧମ ତପ ତପସ୍ୟା, ଶାରୀରିକ ତପସ୍ୟା ରହିଛି, ବାଚିକ ତପସ୍ୟା ରହିଛି, ମାନସିକ ତପସ୍ୟା ରହିଛି, ଭଗବତ ଗୀତା 17 ଅଧ୍ୟାୟରେ ଏସବୁ ବର୍ଣ୍ଣନା କରାଯାଇଛି। ଶୌଚ ବାହ୍ୟ ଶୌଚ ଅନ୍ତଃ ଶୌଚ ରହିଛି, ପବିତ୍ର ହେବେ ବ୍ରାହ୍ମଣ କହିଲେ ଶୌଚ ହେବେ। ସମଧମ ତପ ଶୌଚ କ୍ଷାନ୍ତି ସହିବେ, ସବୁ କଥାକୁ ସହିବେ। ଆର୍ଯ୍ୟବମ କହିଲେ ସିମ୍ପୁଲ ଲିଭିଂ, ସରଳ ଜୀବନଯାପନ କରିବେ। ହ୍ରି କହିଲେ ଲଜ୍ଜା, ତମ ସମ ଦମ ତପ ଶୌଚ କ୍ଷାନ୍ତି ଆର୍ଯ୍ୟବମ ଚ ଜ୍ଞାନ ବିଜ୍ଞାନ ମାସ୍ତିକମ, ହ୍ରି ନୁହଁ ଜ୍ଞାନ ବିଜ୍ଞାନ, ଜ୍ଞାନ ବୈଦିକ ଶାସ୍ତ୍ରରେ ସବୁ ଜ୍ଞାନ ରହିଛି, ଏସବୁ ଜ୍ଞାନ ଆମେ କହୁଛେ ଭାଗବତମର ଯେଉଁ ଜ୍ଞାନ ଏଇଟା ଆମେ କହୁଛେ। ଖାଲି ଶୁଣିକିରି ଏକାନରେ ପୁରେଇକି ସେକାନରେ ବାହାର କରିଦେଲେ ହେବ ନାହିଁ, ଏଇଟାକୁ ଜୀବନରେ ଆଚରଣ କରିବାକୁ ପଡ଼ିବ, ଜୀବନରେ ଆଚରଣ କରିବାକୁ ପଡ଼ିବ। ପ୍ରଭୁପାଦ ମହାରାଜ ଯେଉଁ କହୁଛନ୍ତି କ'ଣ ଯେଉଁ ବିଭିନ୍ନ ପ୍ରକାର ନିୟମ କରିଛନ୍ତି, ଏ ଜ୍ଞାନକୁ ଭିତ୍ତି କରିକି ବିଜ୍ଞାନ ପ୍ରଚଳନ କରିଛନ୍ତି। କେମିତି ଆମେ ଜୀବନରେ ସିଦ୍ଧି ଲାଭ କରିବା ସେଥିପାଇଁ ପ୍ରଭୁପାଦ ମହାରାଜ ସବୁ ବ୍ୟବସ୍ଥା କରିଛନ୍ତି। ସକାଳ 4:30 ହେଲା ମାନେ ମଙ୍ଗଳା ଆଳତି, ଆମେ କିନ୍ତୁ 4:30 ମାନେ ଆମେ ଶୋଇଥିବା ଗୁଙ୍ଗୁଡ଼ି ମାରୁଥିବା, ଆଉ କ'ଣ ଆମେ ଧରିଲେ କ'ଣ ତାଙ୍କ ବାଡ଼ିକୁ କ'ଣ ଧରିଲେ। ପ୍ରଭୁପାଦ ମହାରାଜ ଜଷ୍ଟି ପ୍ରଦାନ କରୁଛନ୍ତି, ଆମେ କ'ଣ ଧରିଲେ, ଆମେ ତ ସେହି ସମୟରେ ଘୁଙ୍ଗୁଡ଼ି ମାରିଲେ ଆଉ କ'ଣ ଧରିଲେ, ବା ଭାଗବତ କଥା ହେଲେ ଅନ୍ୟ ବାଳକ ଅନ୍ୟମାନେ ସବୁ କଥା ଚାଲିଛି ସେଠି ବାହାରେ, କ'ଣ ଧରିଲେ ବାଡ଼ି ଧରିଲେ କ'ଣ ଧରିଲେ। ତେଣୁ ଇଏ ହେଉଛି ବ୍ରାହ୍ମଣର କର୍ମ, ସମଧମ ତପ ଶୌଚ କ୍ଷାନ୍ତି ରାଜ ଜ୍ଞାନ ବିଜ୍ଞାନ ମାସ୍ତିଙ୍କ, ଜ୍ଞାନକୁ ନିଜ ଜୀବନରେ ଆଚରଣ କରିବା ହେଉଛି ବିଜ୍ଞାନ। ଆସ୍ତିକ୍ୟମ, ଆସ୍ତିକ୍ୟମ କହିଲେ ଏ ଭେଦକୁ ଭେଦର ଉପରେ ବିଶ୍ୱାସ କରିବା। ଆସ୍ତିକ ନାସ୍ତିକ ଦୁଇ ପ୍ରକାର ବ୍ୟକ୍ତି ଅଛନ୍ତି, ଯେଉଁମାନେ ବେଦକୁ ଗ୍ରହଣ କରୁଛନ୍ତି ସେମାନେ ହେଉଛନ୍ତି ଆସ୍ତିକ, ଯେଉଁମାନେ ବେଦକୁ ଗ୍ରହଣ କରୁନାହାନ୍ତି ସେମାନେ ହେଉଛନ୍ତି ନାସ୍ତିକ। ଆସ୍ତିକ ନାସ୍ତିକ କ'ଣ, ନାସ୍ତିକ ବେଦକୁ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିମାନେ ସେମାନେ ବେଦକୁ ମାନିବେ ନାହିଁ, ସେମାନେ ବେଦର ଯେଉଁ ଛୋଟ ଛୋଟ ମାନେ କ'ଣ ଯେଉଁ ନିମ୍ନତର ଜ୍ଞାନ ଅଛି ସେଇଟାକୁ ମାନିବେ। ବିଭିନ୍ନ ପ୍ରକାର ଭୌତିକ ଜ୍ଞାନ ସବୁ ରହିଛି, ଏସବୁ ବେଦର ଜ୍ଞାନ, ସବୁ ଜ୍ଞାନ ବେଦରୁ ଆସିଛି ସେଇଟାକୁ ମାନିବେ, କିନ୍ତୁ ବେଦକୁ ମାନିବେ ନାହିଁ, ଇଏ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିଙ୍କର ଲକ୍ଷଣ। ଆସ୍ତିକ୍ୟମ ବ୍ରହ୍ମ କର୍ମ, ଇଏ ହେଉଛି ବ୍ରାହ୍ମଣର କର୍ମ, ସ୍ୱଭାବଜମ ତାଙ୍କର ସ୍ୱଭାବ ଭାବରେ ସେସବୁ କର୍ମ ରହିଛି, ମାନେ ତାଙ୍କର ଗୁଣ ରହିଛି ସ୍ୱଭାବଜମ ବ୍ରାହ୍ମଣରେ। ତେଣୁ ବ୍ରାହ୍ମଣ ହୁଅନ୍ତୁ ବା କ୍ଷତ୍ରିୟ ହୁଅନ୍ତୁ ବା ବୈଶ୍ୟ ହୁଅନ୍ତୁ ବା ଶୂଦ୍ର ହୁଅନ୍ତୁ, ଯେଉଁ ଗୁଣର ପ୍ରଭାବରେ ସେସବୁ ରହିଛନ୍ତି, ଯେଉଁମାନଙ୍କର ସତ୍ୱଗୁଣ ରହିଛି ସେମାନେ ବ୍ରାହ୍ମଣ ହେବେ, ଯେଉଁମାନେ ରଜଗୁଣର ପ୍ରାଧାନ୍ୟ ରହିଛି ସେମାନେ କ୍ଷତ୍ରିୟ ହେବେ, ଯେଉଁମାନଙ୍କର ରଜଗୁଣ ଏବଂ ତମଗୁଣର ମିଶ୍ରିତ ପ୍ରଭାବ ରହିଛି ସେମାନେ ବୈଶ୍ୟ ହେବେ, ଯେଉଁମାନଙ୍କ ତମଗୁଣର ପ୍ରାଧାନ୍ୟ ରହିଛି ସେମାନେ ଶୂଦ୍ର ହେବେ। ତେଣୁ ଏହିଭଳି ଭାବରେ ଯେଉଁ ଗୁଣର ପ୍ରଭାବରେ ଏମାନେ ସବୁ ତାଙ୍କର ଇଏ ସବୁ ବର୍ଣ୍ଣ ରହିଛି, ଚାରି ବର୍ଣ୍ଣ ଏବଂ ଚାରି ଆଶ୍ରମ ମଧ୍ୟ ରହିଛି। ତେଣୁ ଏହାର ଉଦ୍ଦେଶ୍ୟ ହେଉଛି କ'ଣ, କଳିଯୁଗରେ ଏସବୁ ଲୋପ ପାଇଯିବ, କଳିଯୁଗରେ ଏ ବର୍ଣ୍ଣାଶ୍ରମ ଧର୍ମ ଲୋପ ପାଇଯିବ। ସେଇଥିପାଇଁ ଭାଗବତ ବର୍ଣ୍ଣନା କରାଯାଇଛି ଭାଗବତ ଦ୍ୱାଦଶ ସ୍କନ୍ଧରେ, କଳୌ ଶୂଦ୍ର ସମ୍ଭବା, କଳିଯୁଗରେ ସମସ୍ତେ ଶୂଦ୍ର ହେବେ। ତେଣୁ ମହାପ୍ରଭୁ ଜାଣିଛନ୍ତି ସେ କଥା, ସେଥିପାଇଁ ସେ କହିଲେ ଏହ ବାହ୍ୟ ଆଗେ କହାର, ବର୍ତ୍ତମାନ ଯୁଗରେ ଏଇଟା ସମ୍ଭବ ନୁହଁ, କଳିଯୁଗ ପାଇଁ କ'ଣଟା ହେବ ସେଇଟା କୁହ, ସେସବୁ ଆଲୋଚନା କରିଛି ଆମେ ସେଇଟା କହିବା। କିନ୍ତୁ ଏଇଠି କହୁଛି ଶୁଦ୍ଧ ଗୋସ୍ୱାମୀ କହୁଛନ୍ତି ଭାଗବତ ପ୍ରଥମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ, ଅଥ ପୁମ୍ବି ଦ୍ୱିଜ ଶ୍ରେଷ୍ଠା ବର୍ଣ୍ଣାଶ୍ରମ ବିଭାଗସ ସୁନିଶ୍ଚିତ ସେ ଧର୍ମ ସହ ସଂସିଦ୍ଧିର ହରିତୋଷଣ, ଯିଏ ଯେଉଁ ବର୍ଣ୍ଣରେ ଥାଆନ୍ତୁ ବା ଯିଏ ଯେଉଁ ଆଶ୍ରମରେ ଥାଆନ୍ତୁ, ଆଜ୍ଞା ବସୁନାହାନ୍ତି ପଟିବରେ ବସନ୍ତୁ, ତେଣୁ ଇଏ ଠିକ୍ ଭାବରେ କେମିତି ପାଳନ କଲେ ବୋଲି କେମିତି ଜାଣିବା, ବର୍ଣ୍ଣା ଅଥ ପୁମ୍ବି ଦ୍ୱିଜ ଶ୍ରେଷ୍ଠା, ଶୌନକ ଋଷିକୁ ସମ୍ବୋଧନ କରୁଛନ୍ତି ଦ୍ୱିଜ ଶ୍ରେଷ୍ଠା, ସେ ଖାଲି ଯେ ଦ୍ୱିଜ ଥିଲେ ତାହା ନୁହଁ, ଦ୍ୱିଜମାନଙ୍କ ଭିତରେ ଶ୍ରେଷ୍ଠ ଥିଲେ, 88,000 ଋଷିମାନଙ୍କ ଭିତରେ ସେ ହେଉଛନ୍ତି ଲିଡ଼ର, ତାଙ୍କର ମୁଖ୍ୟ, ତେଣୁ ତାଙ୍କୁ ସମ୍ବୋଧନ କରୁଛନ୍ତି ଦ୍ୱିଜ ଶ୍ରେଷ୍ଠା। ତେଣୁ ମନୁଷ୍ୟମାନଙ୍କର ଅଥ ପୁମ୍ବି ଦ୍ୱିଜ ଶ୍ରେଷ୍ଠା ବର୍ଣ୍ଣାଶ୍ରମ ବିଭାଗ ସହ ଯେଉଁ ଚାରି ବର୍ଣ୍ଣ ଏବଂ ଚାରି ଆଶ୍ରମ ରହିଛି, ଏହାର କାରଣ କ'ଣ ନା ସ୍ୱନୁଷ୍ଠିତ ସ ଧର୍ମସ୍ୟ, ଏଇ ଯେଉଁ ଧର୍ମକୁ ପାଳନ କରିବାର ଉଦ୍ଦେଶ୍ୟ ହେଉଛି କ'ଣ ନା ସଂସିଦ୍ଧି ରହିତୋଷଣ, ଭଗବାନ ହରିଙ୍କର ସନ୍ତୋଷ ବିଧାନ ପାଇଁ ଏଇଟା କରାଯାଇଛି, ଚାରି ବର୍ଣ୍ଣ ଏବଂ ଚାରି ଆଶ୍ରମ ରହିଛି। ବିଷ୍ଣୁପୁରାଣ ମଧ୍ୟ ସେ କଥା ନାନ୍ୟତତ୍ତ୍ୱ କାରଣ, ଆଉ ଅନ୍ୟ କୌଣସି ଉପାୟ ନାହିଁ ତାଙ୍କୁ ସନ୍ତୋଷ ବିଧାନ କରିବା ପାଇଁ। ଯିଏ ଯେଉଁ କାର୍ଯ୍ୟ କରନ୍ତୁ ଭଗବତ ଗୀତା ଅଷ୍ଟାଦଶ ଅଧ୍ୟାୟରେ ମଧ୍ୟ ଭଗବାନ କହିଲେ, ଭଗବାନ ଭଗବତ ଗୀତା 18 ଅଧ୍ୟାୟ କହିଲେ, ଏ ଯେଉଁ ବିଭିନ୍ନ ପ୍ରକାର ସବୁ ରହିଛି କାର୍ଯ୍ୟ, ଯିଏ ଯେଉଁ ଯାହା କାହାର ସମସ୍ତଙ୍କର କିଛି ନା କିଛି କାର୍ଯ୍ୟ କରୁଛନ୍ତି, କିନ୍ତୁ ଏଇ କାର୍ଯ୍ୟ ମାଧ୍ୟମରେ ସେ ଭଗବାନଙ୍କର ସନ୍ତୋଷ ବିଧାନ କରିବେ, ଏଇଟା ହେଉଛି ସବୁ କାର୍ଯ୍ୟର ସିଦ୍ଧି ହେଉଛି ଏଇଟା। ଭଗବତ ଗୀତା 18 ଅଧ୍ୟାୟରେ ଭଗବାନ ଏଇଟା କହୁଛନ୍ତି ଯେ କ'ଣ ନା କ'ଣ ସେ ଶ୍ଳୋକ କହିପାରିବେ, ସହଜଂ କର୍ମ କୌନ୍ତି ସଦୋଷମପି ନ ତ୍ୟଜେତ୍ ସର୍ବାରମ୍ଭା ହି ଦୋଷେଣ ଧୀମେନାଗ୍ରି ଇବାବତା ଯଥ ପ୍ରବୃତ୍ତି ଭୂତାନାମ, ଯାହାର ଯେଉଁଭଳି ଭାବେ ପ୍ରବୃତ୍ତି ରହିଛି, ଖାଲି ମନୁଷ୍ୟମାନେ ପଶୁପକ୍ଷୀ କୀଟପତଙ୍ଗ ସମସ୍ତଙ୍କର ମଧ୍ୟ ରହିଛି, ଯଥ ପ୍ରବୃତ୍ତି ଭୂତାନାମ ଯେନ ସର୍ବମିତମ ସ୍ୱ କର୍ମଣ ତମେ ଭର୍ଚ୍ଛ ସିଦ୍ଧିଂ ବିନ୍ଦନ୍ତି ମହାନବ, ନିଜ କର୍ମ ମାଧ୍ୟମରେ ତମମ ଅଭ୍ୟର୍ଚ୍ଛ, ଭଗବାନଙ୍କର ଯଦି ଆରାଧନା କରାଗଲା ତାହେଲେ ସେଇଟା ହେଉଛି ସିଦ୍ଧି, ମନୁଷ୍ୟ ଜୀବନରେ ସିଦ୍ଧି ସେମାନେ ପ୍ରାପ୍ତ ହେଲେ। ଆମେ ଯେଉଁ କାର୍ଯ୍ୟ କରୁଛେ ଏଇ କାର୍ଯ୍ୟ ମାଧ୍ୟମରେ ଆମର ପରୀକ୍ଷା କରିବା, ଏଇଟା ଦ୍ୱାରା ଭଗବାନ ସନ୍ତୁଷ୍ଟ ହେଲେ କି, ଭଗବାନ ସନ୍ତୁଷ୍ଟ ହେଲେ କି। ଆମେ ଯେଉଁ କାର୍ଯ୍ୟ କରୁଛେ, ଅନେକ କାର୍ଯ୍ୟ କରୁଛେ, ଯେଉଁ କାର୍ଯ୍ୟ ଦ୍ୱାରା ଭଗବାନ ସନ୍ତୁଷ୍ଟ ହେଲେ ନା ନାହିଁ କେମିତି ଜାଣିବା, କେମିତି ଜାଣିବା, କିଏ କହିପାରିବେ? ଆମେ ସବୁଦିନ ସକାଳେ ପାଠ କରୁଛେ ନା, ସବୁଦିନ ସକାଳେ ଯସ୍ୟ ପ୍ରସାଦାତ୍ ଭଗବତ୍ ପ୍ରସାଦୋ ଯସ୍ୟ ପ୍ରସାଦାନଗତି କୁତୋପି ଧାୟନ୍ତୁ ବା ତସ୍ୟ ଯଶସ୍ତ୍ରୀ ସନ୍ଧ୍ୟା ବନ୍ଦେ ଗୁରୁ ଶ୍ରୀ ଚରଣାରବିନ୍ଦ ସବୁଦିନ ସକାଳେ ପାଠ କରୁଛେ। ଯଶ ପ୍ରସାଦାତ୍ ଭଗବତ ପ୍ରସାଦ, ଭଗବାନ କେମିତି ସନ୍ତୁଷ୍ଟ ହେବେ ନା ଗୁରୁଙ୍କୁ ସନ୍ତୋଷ ବିଧାନ କଲେ। ଗୁରୁଙ୍କୁ କେମିତି ସନ୍ତୋଷ ବିଧାନ କରିବା ନା ଗୁରୁ ନିୟମ କରିଦେଇଛନ୍ତି, ଏଇଟା ଏଇଟା କରିବ, ଏଇଟା କରିବ, ସେଇଟା କରିବ, ଏଇଟା କରିବ ନାହିଁ, ସେଇଟା କରିବ ନାହିଁ, ସେଇଟା କରିବ ନାହିଁ, ସବୁପ୍ରକାର ନିୟମ ଦେଇଛନ୍ତି, ସବୁ ବର୍ଣ୍ଣନା କରାଯାଇଛି। ତେଣୁ ଆମେ ଯଦି ସେଇ ନିୟମ ଅନୁସାରେ କାର୍ଯ୍ୟ କରିବା ତାହେଲେ ଆମେ ଗୁରୁଙ୍କୁ ସନ୍ତୋଷ କରିବା, ଏବଂ ଯଦି ଗୁରୁଙ୍କୁ ସନ୍ତୋଷ ବିଧାନ କରିପାରିଲେ ତାହେଲେ ଭଗବାନ ସନ୍ତୁଷ୍ଟ ହେଲେ, ବହୁତ ସହଜ। ତେଣୁ ଆରମ୍ଭ ହେଉଛି କେତେବେଳଠୁ ନା 4:30 ମଙ୍ଗଳା ଆଳତିରୁ ଆରମ୍ଭ ହେଉଛି ଗୁରୁଙ୍କୁ ସନ୍ତୋଷ ବିଧାନ କରିବା। ସକାଳୁ ମଙ୍ଗଳା ଆଳତି ଆଟେଣ୍ଡ କଲା ମାନେ ଆମେ ଗୁରୁଙ୍କୁ ସନ୍ତୋଷ ବିଧାନ କଲେ, ଏବଂ ଗୁରୁଙ୍କୁ ସନ୍ତୋଷ ବିଧାନ କଲା ମାନେ ଭଗବାନ ସନ୍ତୁଷ୍ଟ ହେଲେ। ତେଣୁ ଆମେ ଯିଏ ଯେଉଁ କାର୍ଯ୍ୟ କରୁ ତାର ଉଦ୍ଦେଶ୍ୟ ହେବା କଥା ଭଗବାନଙ୍କୁ ସନ୍ତୋଷ ବିଧାନ କରିବା। ଆମେ ଯେଉଁ କାର୍ଯ୍ୟ କରିବା ଗୁରୁଙ୍କର ନିୟମ ଅନୁସାରେ, ଗୁରୁ ଯେଉଁ ନିୟମ ବାନ୍ଧି କରିଦେଇଛନ୍ତି ଏଇ ଅନୁସାରେ ଆମେ କାର୍ଯ୍ୟ କରିବା। ଯଦି ସେ ନିୟମକୁ ଲଙ୍ଘନ କଲେ ତାହେଲେ ଗୁରୁ ସନ୍ତୁଷ୍ଟ ହୋଇପାରିବେ ନାହିଁ। ଗୁରୁ ସନ୍ତୁଷ୍ଟ ନହେଲେ ଭଗବାନ କେଉଁଠୁ ସନ୍ତୁଷ୍ଟ ହେବେ? ତେଣୁ ଇଏ ବହୁତ ସହଜରେ ଏଇଟା ଜାଣିହେବ, କିଛି ଅସୁବିଧା ନାହିଁ ଜାଣିବା ପାଇଁ। ଭଗବାନ ହେଉଛନ୍ତି ଆମର ଏକ, ଭଗବାନଙ୍କୁ ଆମର ତାଙ୍କୁ ସନ୍ତୋଷ ବିଧାନ କରିବା ଆମର ଜୀବନର ଲକ୍ଷ୍ୟ ହେବା କଥା। ଏବଂ କେମିତି ଆମେ ସନ୍ତୋଷ ବିଧାନ କରିବା ନା ପ୍ରଭୁପାଦ ମହାରାଜ ବା ଗୁରୁଦେବ ସବୁ ବ୍ୟବସ୍ଥା କରିଦେଇଛନ୍ତି, ଏଇଟା କରିବ, ସେଇଟା କରିବ, ସେଇଟା କରିବ, ସକାଳୁ ଉଠିକିରି ରାତି ପର୍ଯ୍ୟନ୍ତ ଏଇସବୁ ରହିଛି। ଏଇଭଳି ଭାବରେ ଯଦି ଆମେ କରିବା ତାହେଲେ ଗୁରୁ ସନ୍ତୁଷ୍ଟ ହେବେ, ଗୁରୁ ସନ୍ତୁଷ୍ଟ ହେବେ, ଗୁରୁ ସନ୍ତୁଷ୍ଟ ହେଲେ ଭଗବାନ ସନ୍ତୁଷ୍ଟ ହେବେ। ତେଣୁ ଆମର କୁହାଯାଇଛି ଭଗବାନ ପ୍ରତି ଅପରାଧ କଲେ ତାହାର ହରିନାମ ରହିଛି, ତମା ସ୍ଥାନେ ଅପରାଧେ ତାର କ'ଣ ହରିନାମ, ଭଗବାନ ଭଗବାନଙ୍କ ଗୁରୁଙ୍କ ହରିସ୍ଥାନେ ଅପରାଧେ ତାର ହରିନାମ। ଭଗବାନ ପାଖରେ କୌଣସି ଅପରାଧ ହୋଇଗଲା, ବିଭିନ୍ନ ପ୍ରକାର କାର୍ଯ୍ୟ କରୁଛେ ବିଭିନ୍ନ ପ୍ରକାର ଅପରାଧ ମଧ୍ୟ ହୋଇଯିବ, କାର୍ଯ୍ୟ ନକଲେ କିଛି ଅପରାଧ ହେବ ନାହିଁ, କିନ୍ତୁ କାର୍ଯ୍ୟ କଲା ମାନେ ଅପରାଧ ହେବ। ତେଣୁ କିଛି ଗୋଟେ ଅପରାଧ ହୋଇଗଲା, ହରିସ୍ଥାନେ ଅପରାଧ ତାର ହରିନାମ। ଆମେ ସବୁଦିନେ କହୁଛେ, ସବୁ ଅଧିକାଂଶ ସମୟରେ କହିଛେ ଯେ ପୂଜାପୂଜି ହେଉଛି ତାର ବିଭିନ୍ନ ପ୍ରକାର ଅପରାଧ ରହିଛି, ସେବା ଅପରାଧ ଆମେ ସବୁଦିନେ ସକାଳେ କହୁଛେ, ବୈଷ୍ଣବ ଅପରାଧ, ନାମ ଅପରାଧ, ବୈଷ୍ଣବ ଅପରାଧ ହେଉଛି ସବୁଠାରୁ ମୁଖ୍ୟ ଅପରାଧ। ଏବଂ ସେହିଭଳି ଭାବରେ ସେବା ଅପରାଧ ରହିଛି, ଧାମ ଅପରାଧ ରହିଛି, ବିଭିନ୍ନ ପ୍ରକାର ଅପରାଧ ରହିଛି। ଇଏ ହେଉଛି ଅନର୍ଥ, ଚାରି ପ୍ରକାର ଅନର୍ଥ ରହିଛି, ତା ଦେହରୁ ଗୋଟିଏ ଅନର୍ଥ ହେଉଛି ଅପରାଧ, ବିଭିନ୍ନ ପ୍ରକାର ଅପରାଧ ରହିଛି। ତେଣୁ ଭଗବାନଙ୍କର ଯେଉଁ ସେବା କରାଯାଉଛି ତା ଦେହରେ ମଧ୍ୟ ବିଭିନ୍ନ ପ୍ରକାର ଅପରାଧ ରହିଛି, ବରାହ ପୁରାଣ ଏବଂ ଅନ୍ୟାନ୍ୟ ସ୍ଥାନରେ ଯେଉଁ ବର୍ଣ୍ଣନା କରାଯାଇଛି ବିଭିନ୍ନ ପ୍ରକାର ଅପରାଧ ରହିଛି। ଏବଂ ପ୍ରଭୁପାଦ ମହାରାଜ କହନ୍ତି ଏ ଅପରାଧରୁ ଦୂର କରିବା ପାଇଁ ଅନ୍ତତଃ ପକ୍ଷେ ଆମେ ଗୋଟିଏ ଭଗବତ ଗୀତାର ଗୋଟିଏ ଚାପ୍ଟର ପାଠ କରିବା, ଏଇଟା ସବୁବେଳେ କହୁଛେ, ଅଧିକାଂଶ ସମୟରେ କହୁଛେ ଅପରାଧରୁ ମୁକ୍ତ ହେବା। ତେଣୁ ଏଇଠି କୁହାଯାଇଛି ଯେ ହରିସ୍ଥାନ ଅପରାଧ ତାର ହରିନାମ, ଭଗବାନ ପାଖରେ ଆମେ କିଛି କିଛି ଅପରାଧ ହୋଇଗଲା ପୂଜା କଲାବେଳେ ବା ଯାହା ଯେକୌଣସି କାର୍ଯ୍ୟ ସେବା ହେଉଛି କିଛି ଅପରାଧ ହୋଇଯାଉଛି, ଆମେ ଅଜାଣ, ଆମେ ତ ଜାଣିନେ ଅପରାଧ କ'ଣ। ପ୍ରଥମେ ହେଉଛି ଅପରାଧ କନସିୟସ୍ ହେବା, ତାପରେ ଅପରାଧରୁ ଦୂରେଇ ହେବା। ତିନି ପ୍ରକାର ନାମ ରହିଛି, ନାମର ତିନି ପ୍ରକାର ତିନୋଟି ଷ୍ଟେଜ୍ ରହିଛି। ଗୋଟେ ହେଉଛି ଅପରାଧ ଯୁକ୍ତ ନାମ, ଗୋଟେ ହେଉଛି ଅପରାଧ ସଚେତନ ହୋଇକି ନାମ ରହିବା, ଆଉ ଗୋଟେ ହେଉଛି ଅପରାଧରୁ ମୁକ୍ତ ହେବା ନାମ ନେବା। ତେଣୁ ଏଇ ଯେଉଁ ବିଭିନ୍ନ ତିନୋଟି ସ୍ତର ରହିଛି, ଆମେ ପ୍ରଥମେ ଜାଣିନେ ଅପରାଧ କ'ଣ। ଆମେ ଯେଉଁ 10 ଅପରାଧ କହୁଛେ ନାମର ଅପରାଧ, 10 ଅପରାଧ, କିନ୍ତୁ ଅନ୍ୟ ସବୁ ବିଭିନ୍ନ ପ୍ରକାର ଅପରାଧ ରହିଛି, ଆମେ ସେଇଟା ଜାଣିନେ। ସେବା କରୁଛେ ଆଦରେ କ'ଣ, ଆମେ ସେବା କରୁଛେ ମାନେ କଥା ଚାଲିଛେ, ଆମର ଅନ୍ୟ କଥା ସବୁ କହୁଛେ, ଇଏ ଗୋଟେ ଅପରାଧ, ଏଇଟା ଗୋଟେ ଅପରାଧ, ଆମେ ଜାଣିନେ ଗୋଟେ ଅପରାଧ କରୁଛେ ବୋଲି। ସେବା କରୁଛେ କିନ୍ତୁ ଭଗବାନଙ୍କ ଚିନ୍ତା କରୁନାହିଁ, ଚିନ୍ତନ କରୁନି, ମନ ଅନ୍ୟ ସ୍ଥାନରେ ରହିଛି, ସେ ଗୋଟେ ଅପରାଧ। ଅନେକ ପ୍ରକାର ଅପରାଧ ରହିଛି, ସ୍ଥୂଳ ଅପରାଧ, ସୂକ୍ଷ୍ମ ଅପରାଧ, ବିଭିନ୍ନ ପ୍ରକାର ଅପରାଧ ରହିଛି। ତେଣୁ ଜଣେ ଯେତେବେଳେ କନସିୟସ୍ ହେବ ଏଇଟା ଅପରାଧ, ଆମେ ଅପରାଧରୁ ଦୂରେଇ ରହିବା ପାଇଁ ଚେଷ୍ଟା କରିବା। ଏଇଭଳି ଭାବରେ ତିନି ପ୍ରକାର ସ୍ତର ରହିଛି ନାମର, ଏ ଯେଉଁ କ'ଣ ଅପରାଧ ସଚେତନ ହୋଇକରି ଯେଉଁ ରହିଥିବେ ସେଇଟା କୁହେ ନାମାଭାସ ସ୍ତର। ଅପରାଧରୁ ମୁକ୍ତ ହେବାଟା ଗୋଟେ ହେଉଛି ଅପରାଧ ଯୁକ୍ତ ନାମ, ଗୋଟେ ହେଉଛି ନାମାଭାସ, ଆଉ ଗୋଟେ ହେଉଛି ଶୁଦ୍ଧ ନାମ, ତିନି ପ୍ରକାର ନାମ ରହିଛି। ହରିନାମ ଚିନ୍ତାମଣିରେ ଏଇଟା ବର୍ଣ୍ଣା ଭକ୍ତିବିନୋଦ ଠାକୁର କହୁଛନ୍ତି। ଆମେ ଯେଉଁ ବିଭିନ୍ନ ପ୍ରକାର ଅପରାଧ ରହିଛି, ଇଏ ଅପରାଧରୁ ଯେତେବେଳେ ନାମ କରୁଛେ ଅପରାଧରୁ ଚେଷ୍ଟା କରିବା ଦୂରେଇ ରହିବା ପାଇଁ, ଅପରାଧରୁ ଅପରାଧ ଏଇଟା ଅପରାଧ ହୋଇଗଲା ଏଇଟା ଅପରାଧ ଅପରାଧ ଦୂରେଇ ରହିବା ପାଇଁ ଚେଷ୍ଟା କରିବା। ଏଇଭଳି ଭାବରେ ଜଣେ ଯେତେବେଳେ ଅପରାଧରୁ ମୁକ୍ତ ହେବା ପାଇଁ ଚେଷ୍ଟା କରିବ ସେ ନାମାଭାସ ସ୍ତରକୁ ଆସିବ। ନାମାଭାସ କହିଲେ ଚାରି ପ୍ରକାର ନାମାଭାସ ରହିଛି। ଯେତେବେଳେ ଭାଗବତ ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଅଜାମିଳ ପ୍ରସଙ୍ଗରେ, ଅଜାମିଳ ପ୍ରସଙ୍ଗରେ ଧର୍ମରାଜଙ୍କ ଦୂତମାନେ ଜାଣିପାରିଲେ ନାହିଁ ଇଏ କ'ଣ ଯେଉଁ ନଈଛି ଇଏ ପାପରୁ ମୁକ୍ତ ହୋଇଗଲାଣି ବୋଲି ସେ ଜାଣିପାରିଲେ ନାହିଁ। କିନ୍ତୁ ବିଷ୍ଣୁ ଦୂତମାନେ ଆସି କହିଲେ ନା ସେ ପାପରୁ ମୁକ୍ତ ହୋଇଗଲେଣି, ନା କେମିତି ମୁକ୍ତ ହେଲେ ନା ସେ ନା କ'ଣ ନା ନାମଭାସର ଆଶ୍ରୟ ନେଇଛନ୍ତି। ନାମଭାସ ଯଦିଓ ଶୁଦ୍ଧ ନାମ ନେଇନାହାନ୍ତି କିନ୍ତୁ ନାମଭାସର ଆଶ୍ରୟ ନେଇଛନ୍ତି। ତା ପୁଅକୁ ଲକ୍ଷ୍ୟ କରି ନାମ ନେଇଥିଲା ଯେଉଁ ସେଇଟା ହେଉଛି ନାମଭାସ। ଚାରି ପ୍ରକାର ନାମଭାସ ରହିଛି। ସାଙ୍କେତ୍ୟଂ ପାରିହାସଂ ସ୍ତବଂ ହେଳନମେବ ବା ବୈକୁଣ୍ଠ ନାମ ଗ୍ରହଣଂ ଅଶେଷ ଅଘହରଂ ବିଧୁ। ଅଜାମିଳ ଯେଉଁ ଭଗବାନଙ୍କ ନାମ ନେଇଥିଲା ନାରାୟଣ, ପୁତ୍ରକୁ ଲକ୍ଷ୍ୟ କରି ନେଇଥିଲା ନାମଭାସ, ଏଇଟା ନାମଭାସ ପୁତ୍ରକୁ ଲକ୍ଷ୍ୟ କରି ନେଇଥିଲା। ଏଇଟା ହେଉଛି କ'ଣ, ଏଇଟା ହେଉଛି ସଙ୍କେତ, ସଙ୍କେତ କରିକି ନେଇଥିଲେ ନାମ। ପାରିହାସ୍ୟମ ପରିହାସରେ ନାମ ନେଉଛନ୍ତି, ପରିହାସରେ କେମିତି ମହାପ୍ରଭୁ ଯେତେବେଳେ ଆସିଥିଲେ 1486 ମସିହା 536 ବର୍ଷ ଆରମ୍ଭ ହେଲା, 536 ଅବ୍ଦ ଚାଲିଲା ଗୌରାବ୍ଦ, 535 ବର୍ଷ ଚାଲିଯାଇଛି ଗୌରାବ୍ଦ, ବର୍ତ୍ତମାନ 536 ବର୍ଷ ଆରମ୍ଭ ହେଲା। ମହାପ୍ରଭୁ ଯେତେବେଳେ ଆସିଥିଲେ ଗୌର ପୂର୍ଣ୍ଣିମାର ସନ୍ଧ୍ୟା ସମୟରେ, ସେହି ସମୟରେ ହିନ୍ଦୁମାନେ ଭଗବାନ ନାମ ଗ୍ରହଣ କରୁଥିଲେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ଭଗବାନ ନାମ ନେଉଥିଲେ ସମସ୍ତେ ମାନେ ହିନ୍ଦୁମାନେ। ଏବଂ ମୁସଲମାନ ମାନେ ତାକୁ ଦେଖି ପରିହାସ କରି ଥଟ୍ଟା କରି କରୁଥିଲେ, ହରି କୃଷ୍ଣ ଥଟ୍ଟା କରି କହୁଥିଲେ। ମହାପ୍ରଭୁ ସମସ୍ତଙ୍କୁ ନାମ ନେଇଛନ୍ତି, ମହାପ୍ରଭୁ ଆସିଥିଲେ ଅନ୍ତତଃ ପକ୍ଷେ ମହାପ୍ରଭୁଙ୍କର ଆବିର୍ଭାବ ତିଥିରେ ବା ଯେଉଁ ଆନନ୍ଦ ଉତ୍ସବ ହେଉଛି ସେସବୁଥିରେ ଏସବୁ ଆମେ ଜାଣିବା କଥା। ଆମେ ଖାଲି ହରିକୃଷ୍ଣ କୀର୍ତ୍ତନ କରି ରହିଗଲେ ଆଉ ଏସବୁ ଶୁଣିଲେ ନାହିଁ, ଆଉ କ'ଣ ଜାଣିବା ମହାପ୍ରଭୁ କ'ଣ ପାଇଁ ଆସିଛନ୍ତି କ'ଣ ସବୁ କରିଛନ୍ତି। ସେ ଲୀଳାକୁ ସବୁ ଯଦି ଆମେ ନ ଶୁଣିଲେ କ'ଣ ହେଲା, ଆମେ ଖାଲି ଆନନ୍ଦ ପ୍ରାପ୍ତ ହେଲେ, ଭଗବାନ ଆନନ୍ଦ ପ୍ରାପ୍ତ ହୋଇପାରିଲେ କି? ଭଗବାନ ବିଷୟରେ ଯଦି ଆମେ କିଛି କଥା କହିଲେ ନାହିଁ ସେଇଦିନ ଆନନ୍ଦ ଉତ୍ସବ, ଆମେ ଖାଲି କୀର୍ତ୍ତନ କରି ଡେଇଁଲେ, ଭଗବାନ କ'ଣ ପାଇଁ ଆସିଛନ୍ତି କ'ଣ ସବୁ ହେଇଛି ଏସବୁ କେହି ଜାଣିଲେ ନାହିଁ, ଆଉ ତାହେଲେ କ'ଣ ଭଗବାନ କ'ଣ ସନ୍ତୁଷ୍ଟ ହୋଇଗଲେ ସେଥିରେ, ଭଗବାନ କ'ଣ ଆମେ ସନ୍ତୋଷ ବିଧାନ କଲେ? ଅନ୍ତତଃ ପକ୍ଷେ ଆନନ୍ଦ ଉତ୍ସବରେ ଭଗବାନ କଥା ଟିକେ କହିବା, 12 ଘଣ୍ଟା ଛାଡ଼ିକି 12 କୋଟି ଘଣ୍ଟା ଘଟିଲେ ନାମ ନେଲେ ବି କ'ଣ ଲାଭ କ'ଣ ଅଛି? ଏଇଭଳି ଭାବରେ ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରାଯାଇଛି, ବହୁ ଜନ୍ମ କରି ଯଦି ଶ୍ରବଣ କୀର୍ତ୍ତନ ତଥାପି ନା ହଁ କୃଷ୍ଣ ପ୍ରେମଧନ। କୀର୍ତ୍ତନ ଏହିଭଳି ଭାବରେ କୋଟି କୋଟି ବର୍ଷ କଲେ ମଧ୍ୟ ତାର କିଛି ମୂଲ୍ୟ ନାହିଁ, ତାର ଅର୍ଥ କହିବାକୁ ପଡ଼ିବ କ'ଣ ତାର ମୂଲ୍ୟ, କ'ଣ ପାଇଁ ଏସବୁ ଭଗବାନ ଯେଉଁ ଆସିଥିଲେ କ'ଣ ସବୁ ଲୀଳା କରିଥିଲେ ଏଇସବୁ ଲୀଳାକୁ ଆମେ କହିବାକୁ ପଡ଼ିବ, ଆଲୋଚନା କରିବାକୁ ପଡ଼ିବ। କିନ୍ତୁ ଆମେ କହିବା ନା ଆମେ ଭଗବାନ କଥା କହିବା ନାହିଁ, ଆମେ ଖାଲି ନାମ କୀର୍ତ୍ତନ ନେବା ନାମ କୀର୍ତ୍ତନ କରିବା, ତାହେଲେ ଆମେ ଭଗବାନ ବିଷୟରେ କ'ଣ ଜାଣିଲେ? ତେଣୁ ମହାପ୍ରଭୁ ଯେତେବେଳେ ଆସିଥିଲେ ଅନ୍ତତଃ ସେଇଦିନ ଆଲୋଚନା କରିବା କଥା, ମହାପ୍ରଭୁ ଯେଉଁ ଆସିଥିଲେ କିଭଳି ଭାବରେ ସବୁ କୃପା ପ୍ରଦର୍ଶନ କରିଛନ୍ତି। ଯେତେବେଳେ ଆସୁଥିଲେ ସେହି ସମୟରେ ଚନ୍ଦ୍ରଗ୍ରହଣ ହୋଇଥିଲା, ତେଣୁ ହିନ୍ଦୁମାନେ ଗଙ୍ଗା ନଦୀରେ ସ୍ନାନ କରିକି ଭଗବାନ ନାମ ନେଉଥିଲେ ଏବଂ ମୁସଲମାନ ମାନେ ଥଟା ପରିହାସ କରି ନାମ ନେଉଥିଲେ, ଏବଂ ମହାପ୍ରଭୁ ଯେଉଁ ଆସିଥିଲେ ତାଙ୍କର ଉଦ୍ଦେଶ୍ୟ ହେଉ ସମସ୍ତଙ୍କୁ ଭଗବାନ ନାମ ନେବେ, ସଂକୀର୍ତ୍ତନ ପିତରୁ ସଂକୀର୍ତ୍ତନର ସେ ହେଉଛନ୍ତି ପିତା, ଦୁଇଜଣ ପିତା ଗୌରାଙ୍ଗ ମହାପ୍ରଭୁ ଏବଂ ନିତ୍ୟାନନ୍ଦ ପ୍ରଭୁ ସଂକୀର୍ତ୍ତନ, ସେ ପରିହାସରେ ନାମ ନେଉଥିଲେ, ପରିହାସରେ ନାମ ନେଇକରି ମଧ୍ୟ ସେମାନେ ଭଗବାନ କ'ଣ ଶ୍ରେଷ୍ଠ ଫଳ ପ୍ରାପ୍ତ ହେବେ, ମୁକ୍ତିପ୍ରାପ୍ତ ହେବେ। ନାମଭାସେ ଅଜାମିଳ ବୈକୁଣ୍ଠ ଗଲରେ ନାମଭାସରେ ଜଣେ ମୁକ୍ତି ପାଇଯିବ ନାମଭାସରେ। ସେହିଭଳି ଭାବରେ ସାଙ୍କେତିକ ପାରିଙ୍କୁ ସ୍ତୋବଂ, ସ୍ତୋବଂ କହିଲେ ପାଦ ପୂରଣ ପାଇଁ ବା ଡ୍ରାମା ଏସବୁ ନାଟକମାନଙ୍କରେ ଯେଉଁ ଭଗବାନ ନାମ ନେଉଛନ୍ତି, ଯେ ନାରାୟଣ ହୋଇଛନ୍ତି ବା କିଏ ନାରଦ ହୋଇଛନ୍ତି ଭଗବାନ ନାମ ନେଉଛନ୍ତି, ଇଏ ହେଉଛି ସ୍ତୋବଂ। ଏଇ ଯେଉଁ ଭଗବାନ ନାମ ନେଲେ ମଧ୍ୟ ଏଇ ଯେଉଁ ରାମାରେ ନେଲେ ବା ଇଏରେ ନେଲେ ପାଦ ପୂରଣ ପାଇଁ ନେଲେ ତା ଦେହରେ ମଧ୍ୟ ସେ ଭଗବାନ ନାମର ପାଇଯିବେ ମହାନ୍ତି କ'ଣ ଫଳ ପାଇଯିବେ, ନାମ ଭାସର ଫଳ ପାଇଯିବେ ନାମ ଭାସ। ଏବଂ ଆଉ ଗୋଟେ ହେଉଛି କ'ଣ, ହେଳନ ହେଳାରେ, ହେଳାରେ ମଧ୍ୟ ଯଦି ଭଗବାନଙ୍କ ନାମ ନେଲେ ତାହେଲେ ମଧ୍ୟ ସେ ମୁକ୍ତି ପାଇଯିବେ। ଏଇଟା ବର୍ଣ୍ଣନା କରାଯାଇଛି ନୃସିଂହ ପୁରାଣରେ ଯେ ଗୋଟେ ଜଣେ ବ୍ୟକ୍ତି ଜଣେ ମେଛ ଜଣେ ଜଙ୍ଗଲରେ ଯାଉଥିଲା ବେଳେ ଗୋଟେ ବାହାରା ତାଙ୍କୁ ଆକ୍ରମଣ କଲା। ତେଣୁ ବାହାରା ଯେତେବେଳେ ଆକ୍ରମଣ କଲା ସେ ହାରାମ କହିକିରି ହାରାମ କହିକି ହାରାମ ହାରାମ କହିକିରି ମୃତ୍ୟୁବରଣ କଲା। ହାରାମ ଯେଉଁ କହିଲା ତାକୁ କ'ଣ ସେ ପାପି ସେ ଯେଉଁ ଜନ୍ତୁ ଉପରେ ବିରକ୍ତ ହୋଇକି ତାକୁ ହାରାମ ବୋଲି କହିଲା, କିନ୍ତୁ ଭଗବାନ ନାମ ନେଇଗଲା। ଇଏ ହେଉଛି ହେଳାରେ ନାମ ନେବାଟା, ଏବଂ ଏଇଭଳି ଭାବରେ ସେ ଭଗବାନ ଧାମକୁ ଗଲା। ଏଇଟା ବର୍ଣ୍ଣନା କରାଯାଇଛି ଏ ନାମ ଭାସ ଚାରି ଏ ନାମ ଭାସ ଅଜାମିଳ ନାମ ଭାସ ନେଇଥିଲା, ଶୁଦ୍ଧ ନାମ ନେଇନଥିଲା। ତାପରେ ପୁଣି ସେ ଅବଶ୍ୟ ଯାଇକିରି 15 ବର୍ଷ କାଳ ହରିଦ୍ୱାରରେ ଯାଇ ଭଗବାନ ନାମ ନେଇଛନ୍ତି, ଯାହା ବି ହଉ। ତେଣୁ କିନ୍ତୁ ସେ ମୁକ୍ତି ପାଇଗଲେ, ଅଜାମିଳ ମୁକ୍ତି ପାଇଗଲେ। ଇଏ ହେଉଛି ନାମ ଭାସ। ଆର ଉନ୍ନତ ସ୍ତର ହେଉଛି ଶୁଦ୍ଧ ନାମ। ଶୁଦ୍ଧ ନାମରେ କୃଷ୍ଣ ପ୍ରେମ ପ୍ରାପ୍ତ, ନାମ ପ୍ରେମ ଶୁଦ୍ଧ ନାମର ଫଳ ହେଉଛି କୃଷ୍ଣ ପ୍ରେମ ପ୍ରାପ୍ତ ହେବା। ତେଣୁ ଇଏ ଆମେ ଯେଉଁ କାର୍ଯ୍ୟ କରୁଛେ, ଏଇ କାର୍ଯ୍ୟର ଉଦ୍ଦେଶ୍ୟ ହେଉଛି ଆମେ ଯେଉଁ କାର୍ଯ୍ୟ କରୁଛେ ଆ ଦ୍ୱାରା ଏଇଟା ଆମର ଗୁରୁଦେବ କହିଛନ୍ତି କି ଏଇଟା କରିବା ପାଇଁ, ବା ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି କି? ଯଦି କରାଯାଇ ନାହିଁ ତାହେଲେ ତାଙ୍କୁ ଆମେ ଗୁରୁଦେବଙ୍କୁ ସନ୍ତୋଷ ବିଧାନ କରିପାରିଲେନି, ଭଗବାନଙ୍କୁ ସନ୍ତୋଷ କ'ଣ ବିଧାନ କରିପାରିବା? ସିଏ ଆମର ନାଥ, ନାଥ ନାଥ ଆମର କର୍ତ୍ତବ୍ୟ ହେଉଛି ଆମର ପ୍ରଭୁଙ୍କର ସନ୍ତୋଷ ବିଧାନ କରିବା, ଏଇଟା ହେଉଛି ଆମର କର୍ତ୍ତବ୍ୟ। ତେଣୁ ଯେଉଁମାନେ ଭଗବାନଙ୍କ ଶରଣ ଯାଇଛନ୍ତି ତାଙ୍କର କାୟ ମନ ବାକ୍ୟରେ ସେ ଚେଷ୍ଟା କରିବେ କେମିତି ଭଗବାନଙ୍କୁ ଗୁରୁଦେବଙ୍କ ମାଧ୍ୟମରେ ଭଗବାନଙ୍କୁ ସନ୍ତୋଷ ବିଧାନ କରିବା। ତେଣୁ ନାଥ ଏ ସମ୍ବୋଧନ କରିଛନ୍ତି, ହେ ନାଥ। ତେଣୁ ସେ କହୁଛନ୍ତି କିଂ ନୁହନ୍ତେ ଆବିଦିତ ନାଥ, ପ୍ରଭୁ ଆପଣ ପାଖକୁ କ'ଣ ଅଜଣତା ଅଜଣା ଅଛି ଆପଣଙ୍କର? କିଂ ନୁହନ୍ତେ ଅବିଦିତ, ଆପଣ ପାଖରେ କିଛି ଅଜଣା ଅଛି? ଅର୍ଥାତ୍ ଆପଣ ସବୁ ଜାଣନ୍ତି, ସବୁ କିଛି ଏମିତି କିଛି ନାହିଁ ଯାହା ଭଗବାନ ଜାଣନ୍ତି ନାହିଁ, ସବୁକିଛି ଭଗବାନ ଜାଣନ୍ତି। ତେଣୁ ସେ କହିବେ ତାହେଲେ ମୁଁ ତ ଜାଣିଛି, ତମେ ଆଉ ମୋତେ କାହିଁ କହୁଛ? ନା ପ୍ରଭୁ ଆପଣ ଆଜ୍ଞା କରିଛନ୍ତି, ଆପଣ ଆଜ୍ଞା କରିଛନ୍ତି କହିବା ପାଇଁ, ତେଣୁ ମୁଁ କହୁଛି। ନହେଲେ ଆପଣ ଜାଣନ୍ତି ଭଗବାନ କାହିଁକି କେଉଁଭଳି ଭାବରେ କେଉଁ ପରିସ୍ଥିତିରେ କି କାର୍ଯ୍ୟ କରନ୍ତି ତାକୁ ସମସ୍ତେ ବୁଝିପାରିବେ ନାହିଁ। ତେଣୁ ନୃଗ କହୁଛନ୍ତି କିଂ ନୁ ତେ ଅବିଦିତ ନାଥ ସର୍ବଭୂତାତ୍ମ ସାକ୍ଷୀଣ, କେମିତି ମୁଁ କେମିତି ଜାଣିପାରିବି ନାହିଁ ବୋଲି ଯଦି ଭଗବାନ କହିବେ, ଯେତେବେଳେ ଆମେ କଥା କହୁଛେ ଭଗବାନ ସବୁ ଶୁଣୁଛନ୍ତି, ଭଗବାନ ଶୁଣୁଛନ୍ତି। ତେଣୁ ଆମେ କହିଲେ ଭଗବାନ କ'ଣ ଭାବିବେ? ଆମେ ଗୋଟେ କଥା କହୁଛେ ଭଗବାନଙ୍କର କ'ଣ ତାଙ୍କର ଭାବନା ଆସିବ, ଏସବୁ ରହିଛି। ଏଇଟାକୁ ଆଚାର୍ଯ୍ୟମାନେ ଟୀକାରେ କହିଛନ୍ତି, ଆଚାର୍ଯ୍ୟମାନେ ଟୀକାରେ କହିଛନ୍ତି। ତେଣୁ ଏଇଟାକୁ ସେ ଚିନ୍ତା କରୁଛନ୍ତି, ଇଏ ଯେଉଁ ରହିଛନ୍ତି ରାଜା ନୃଗ, ଏ ତ ଆଉ ରାଜା ଏବେ ନାହାନ୍ତି, ଇଏ ବର୍ତ୍ତମାନ ଆଉ ଗୋଟେ ନୂତନ ଜନ୍ମ ପ୍ରାପ୍ତ ହେଲେ, ଆଉ ଗୋଟେ ନୂତନ ଶରୀର ପ୍ରାପ୍ତ ହୋଇଛନ୍ତି। ତେଣୁ ସେ କହୁଛନ୍ତି ନାଥ ଯଦି ଭଗବାନ, ସେ ଚିନ୍ତା କରୁଛନ୍ତି ଯଦି ଭଗବାନ କହିବେ କେମିତି ମୁଁ ଜାଣି କିଛି ମୋ ପାଖରେ କିଛି ଅର୍ଜଣା ନାହିଁ, କେମିତି ମୁଁ ସବୁ କିଛି ଜାଣିଛି କେମିତି? ନା କାରଣ ହେଉଛି ସର୍ବଭୂତାତ୍ମ ସାକ୍ଷୀଣ, ଆପଣ ହେଉଛନ୍ତି ସବୁ ଭୂତଙ୍କର ସବୁ ଜୀବଙ୍କର ଆତ୍ମା। ଆତ୍ମା କହିଲେ ଭିତରେ ରହିଛନ୍ତି ସମସ୍ତଙ୍କର, ଏମିତି କେହି ଜୀବ ନାହାନ୍ତି ଯାହାଙ୍କର ହୃଦୟରେ ଭଗବାନ ନାହାନ୍ତି। ସର୍ବଭୂତାତ୍ମ ହୃଦୟ ଭିତରେ ସବୁ ସେ ଜାଣନ୍ତି। ଆମେ ଯଦି ହୃଦୟ ଭିତରେ ରହିକି ସବୁ ଜାଣୁଛେ, ଆମର କଥା ଆମେ ଜାଣୁଛେ, ସେଇଭଳି ଭଗବାନ ଆମ ପାଖରେ ରହିଛନ୍ତି, ସେ ସବୁ ଜାଣନ୍ତି ସର୍ବଭୂତାତ୍ମ। ତେଣୁ ସାକ୍ଷୀଣ, ସେ ସାକ୍ଷୀ ରୂପରେ ରହିଛନ୍ତି, ସେ କିଛି କ'ଣ ସେ କଣ୍ଟ୍ରୋଲ କରୁନାହାନ୍ତି। ନା ତୁ କ'ଣ ଏମିତି ଚିନ୍ତା କରିନି, ଏମିତି ଚିନ୍ତା କର, ଏମିତି କରିବେ ନାହିଁ, ସେମିତି କର, ଏମିତି ସେ ଦେଉଛନ୍ତି, କ'ଣ ସେ ଦେଉଛନ୍ତି, ଜ୍ଞାନ ଦେଉଛନ୍ତି, କିନ୍ତୁ ଆମ ଉପରେ ନିର୍ଭର କରୁଛି ଆମେ ସେଇଟା ଗ୍ରହଣ କରିବା ବା ତ୍ୟାଗ କରିବା, ଆମ ଉପରେ ନିର୍ଭର କରୁଛି। ତେଣୁ ଭଗବାନ ସାକ୍ଷୀ ରୂପରେ ରହିଛନ୍ତି, ଆମେ କୋଟି କୋଟି ଜନ୍ମ ତଳେ କ'ଣ ଚିନ୍ତା କରିଥିଲେ, କ'ଣ କାର୍ଯ୍ୟ କରିଥିଲେ, କ'ଣ କରିଥିଲେ, ତାହାର ହିସାବ ଭଗବାନ ରଖିଛନ୍ତି, ସାକ୍ଷୀ, ସେ ସବୁର ସାକ୍ଷୀ ରହିଛନ୍ତି ଭଗବାନ। ଯେତେବେଳେ ପ୍ରଭୁପାଦ ମହାରାଜ ଯେତେବେଳେ ପଢ଼ୁଥିଲେ କ'ଣ ଯେଉଁ କଲେଜରେ ପଢ଼ୁଥିଲେ, ସେ କଲେଜ ନା କ'ଣ ପଢ଼ୁଥିଲା ବେଳେ, ସେ ସମୟରେ ତ ଇଂରାଜୀ ରାଜତ୍ୱ ଥିଲା, ତେଣୁ ସେମାନେ ସବୁ ଇଂରାଜୀ ଲେକ୍ଚରମାନେ ସବୁ ଥିଲେ, ସେମାନେ ଆମର ବୈଦିକ ଗ୍ରନ୍ଥକୁ ଗ୍ରହଣ କରୁନଥିଲେ। ବୈଦିକ ଗ୍ରନ୍ଥ ଏଇଟା ଠିକ୍ ନୁହଁ ବୋଲି ସେମାନେ କହନ୍ତି, ଇଏ ସବୁ ମନଗଢ଼ା ଜିନିଷ। ତେଣୁ ସେ ପଢ଼ୁଥିଲା ବେଳେ ତାଙ୍କର ଯେଉଁ ରହିଛି, ଏ ଯେଉଁ ଆମର ଯେଉଁ ରହିଛି କର୍ମଫଳ ରହିଛି, ସେ କର୍ମଫଳରେ ସେ ବିଶ୍ୱାସ କରନ୍ତି ନାହିଁ। କାହିଁକି ନା କର୍ମଫଳରେ ଯେଉଁ କର୍ମ ଜଣେ ଫଳ ପ୍ରାପ୍ତ ହେବା ମାନେ, ଜଣେ ଫଳ ତାଙ୍କୁ ଦିଆଯିବ ମାନେ, କିଏ ବିଚାର କରିବେ, କିଏ ସାକ୍ଷୀ, କିଏ କହିବେ ସାକ୍ଷୀ କିଏ, ଆମର ବିଚାରପତି ଯେଉଁ ବିଚାର ଦେଉଛନ୍ତି ସେ ପଚାରୁଛନ୍ତି ସାକ୍ଷୀ କିଏ, ଇଏ ହେଉଛି ସାକ୍ଷୀ, ସେ ମୁଁ ହେଉଛି ସାକ୍ଷୀ, ସାକ୍ଷୀ ଦେଲେ ସେ ବିଚାର ଦେବେ, ଆମେ ପୂର୍ବଜନ୍ମରେ କ'ଣ କରିଥିଲେ ତା'ର ସାକ୍ଷୀ କିଏ ଅଛନ୍ତି, ଏ ଜନ୍ମରେ କାହିଁକି ଫଳ ପାଇବୁ ତା'ର। ତେଣୁ ପ୍ରଭୁପାଦ ମହାରାଜ ତାଙ୍କୁ କହୁଥିଲେ ସାକ୍ଷୀ ହେଉଛନ୍ତି ଭଗବାନ, କିନ୍ତୁ ସେମାନେ ଗ୍ରହଣ କରୁନଥିଲେ, ଭଗବାନ ସାକ୍ଷୀ ସବୁ ହିସାବ ରହିଛି। ତେଣୁ ଏଇ କଥାଟି ଆସେ ମହାଭାରତରେ, କଥାଟି ଆସେ ଯେତେବେଳେ କୌରବମାନେ ଶହେ ପୁତ୍ର ମୃତ୍ୟୁବରଣ କଲେ, ସେହି ସମୟରେ ଗାନ୍ଧାରୀ ଭଗବାନ ଉପରେ ବହୁତ କ୍ଷୁବ୍ଧ ହୋଇଗଲେ, ଭଗବାନ କୃଷ୍ଣଙ୍କ ଉପରେ। ସେ ଜଣେ ସତୀ ନାରୀ ଥିଲେ, ତେଣୁ ସତୀ ନାରୀଙ୍କର ପୂର୍ବ ସାତ ଜନ୍ମର କଥା ସେ ମନେ ଥାଏ, ତାଙ୍କର ପୂର୍ବ ସାତ ଜନ୍ମରେ କ'ଣ କରିଥିଲେ ସେ ସବୁ ତାଙ୍କୁ ମନେ ଥାଏ। ତେଣୁ ସେ କହିଲେ, ମୁଁ ତ କୌଣସି ପୂର୍ବ ସାତ ଜନ୍ମ ଧରିକିରି କୌଣସି ପାପ କରିନଥିଲି, ତାହେଲେ ମୋ ସାମ୍ନାରେ କାହିଁକି ମୋର ପୁତ୍ରମାନେ ବିନାଶ ହେଲା। ସେ ଅଭିଶାପ ଦେଲେ ନା, ତୁମ ସାମ୍ନାରେ ତୁମ ପିଲାମାନଙ୍କର ହେବ ମୃତ୍ୟୁ ହେବ, ଏ ପ୍ରକୃତି ତା ହିଁ ହେଲା। କିନ୍ତୁ ଯାହା ହଉ, ଭଗବାନ କଥାକୁ ବୁଝିବାଟା ଏତେ ସହଜ ନୁହଁ। ତେଣୁ କିନ୍ତୁ ଭଗବାନ ତାଙ୍କୁ ଦେଲେ ଆହୁରି ସାତ ଜନ୍ମ କ'ଣ, ଆହୁରି ତା ପୂର୍ବ କହି ଶହେ ଜନ୍ମ ତଳର କଥା ମନେ ପକାଇଦେଲେ। ଭଗବାନ ସବୁ ସାକ୍ଷୀ, ଭଗବାନ ସବୁ ଜାଣନ୍ତି। ତେଣୁ ଗାନ୍ଧାରୀ ଶହେ ଜନ୍ମ ତଳେ ଥିଲେ, ଗୋଟେ ରାଜକନ୍ୟା ଥିଲେ, ରାଜକନ୍ୟା ଥିଲେ, ସେ ସ୍ନାନ କରିବା ପାଇଁ ଯାଉଥିଲା ବେଳେ ପୁଷ୍କରିଣୀରେ, ରାଜ ପୁଷ୍କରିଣୀ ଯେଉଁ ରହିଛି ସେଠି ଗୋଟେ କଇଁଚ ଅଣ୍ଡା ଦେଇଥିଲା, ଅଣ୍ଡା ଦେଇଥିଲା, ଏବଂ ସିଏ କ'ଣ କଲେ, ସେ ଅଣ୍ଡାକୁ ଚକଟି ଦେଲେ, ଦଳି ଚକଟି ଦେଲେ। ସେ ଶହେଟି ସନ୍ତାନ ଥିଲା ତାର, କଇଁଚର, ତେଣୁ ସେ କଇଁଚ ଅଭିଶାପ ଦେଲା, ମୋ ଆଗରେ ଯେମିତି ତୁ ମୋର ସନ୍ତାନମାନଙ୍କୁ ହତ୍ୟା କଲୁ, ତୋ ଆଗରେ ମଧ୍ୟ ସେଇଭଳି ଭାବରେ ତୋର ସନ୍ତାନମାନ ମୃତ୍ୟୁବରଣ କରିବେ। ତେଣୁ କର୍ମଫଳଟା ବୁଝିବା ବଡ଼ କଷ୍ଟ, ବିଦ୍ୱାନମାନେ ମଧ୍ୟ ବୁଝିପାରନ୍ତି ନାହିଁ କର୍ମଫଳ, କିନ୍ତୁ ଭଗବାନ ସବୁ ବୁଝନ୍ତି, ଭଗବାନ ସବୁ ଜାଣନ୍ତି, କିଏ କେଉଁ କର୍ମ କରିଛି କେତେବେଳେ ତା'ର ଫଳ ଦିଆଯିବ ସବୁ ଭଗବାନ ବ୍ୟବସ୍ଥା କରିଛନ୍ତି। ସେଇ ଶହେ ଜନ୍ମ ତଳର କଥା ବର୍ତ୍ତମାନ ତାଙ୍କୁ ବ୍ୟବସ୍ଥା ମିଳିଲା, ତାଙ୍କୁ ଫଳ ପାଇଲେ, ସିଏ ଏଇଭଳି ଭାବରେ କଥା ରହିଛି। ତେଣୁ ଭଗବତ ଗୀତାରେ ଭଗବାନ କହିଲେ, କର୍ମଣୀୟ ବୋଧବ୍ୟମ ବୋଧବ୍ୟକ୍ତ ବିକର୍ମଣ ଅକର୍ମଣ ସେ ବୋଧବ୍ୟମ ଗହନା କର୍ମଣ ଗତି, କିଂ କର୍ମ କିଂ ଅକର୍ମ ଇତି କବୟୁପି ଅତ୍ର ମୋହିତା, କେଉଁଟା କରିବା କଥା କେଉଁଟା କରିବା କଥା ନୁହଁ, ଏମିତି ବିଦ୍ୱାନମାନେ ମଧ୍ୟ ମୋହିତ ହୋଇଯାଆନ୍ତି, ଜାଣିପାରନ୍ତି ନାହିଁ। ତେଣୁ ଭଗବାନ ସବୁ କହିଛେ ଭଗବତ ଗୀତା ଏ ପ୍ରଥମ ଛଅଟି ଅଧ୍ୟାୟରେ କର୍ମ ବିଷୟରେ କହିଲେ ଭଗବାନ, କର୍ମ ଷଟକ ବୋଲି କୁହାଯାଉଛି, କର୍ମ ବିଷୟରେ ସବୁ ଜ୍ଞାନ ଦେଲେ, କେଉଁଟା କର୍ମ କେଉଁଟା ଅକର୍ମ କେଉଁଟା ବିକର୍ମ ଏସବୁ ଜ୍ଞାନ ଦେଲେ। ତେଣୁ ଆମେ ଯେଉଁ ସେ ଭଗବାନ ସବୁ ଜାଣନ୍ତି, ସମସ୍ତଙ୍କ ହୃଦୟରେ ରହିଛନ୍ତି, ସେ ସାକ୍ଷୀ ରୂପେ ରହିଛନ୍ତି ଏବଂ ସବୁ ଜାଣନ୍ତି ସେ। ଆହୁରି ଆମେ ଏଇଟା ଏ ଯେଉଁ କହିଲେ, କିଂ ନୁହେ ଅବିଦିତ ନାଥ ସର୍ବଭୂତାତ୍ମ ସାକ୍ଷୀଣ, ସମସ୍ତ ଜୀବଙ୍କର ଆପଣ ହେଉଛନ୍ତି ଆତ୍ମା ଏବଂ ସାକ୍ଷୀ, ଆତ୍ମା ରୂପେ ରହିଛନ୍ତି, ସାକ୍ଷୀ ରୂପେ ରହିଛନ୍ତି। ସେ ଚାହିଁଲେ ଜବରଦସ୍ତି କରିକି ସବୁକିଛି କରିପାରିବେ, କିନ୍ତୁ ସେ ଏଇଟା ପ୍ରେମଟାକୁ ଭଲ ପାଏ ଜବରଦସ୍ତି କରାଯାଇପାରିବ ନାହିଁ। ପ୍ରେମଟା କ'ଣ, ଜଣେ ସ୍ୱଚ୍ଛାସ୍କୃତ ଭାବରେ ଭଗବାନ ପ୍ରେମ କରିବ, ଭଗବାନଙ୍କୁ ଯଦି ଜବରଦସ୍ତି କହିବେ ତୁମେ ମୋତେ ପ୍ରେମ କର ବୋଲି, ତାହେଲେ କିଏ ପ୍ରେମ କରିପାରିବେ ନାହିଁ। ପ୍ରେମଟା ହେଉଛି ସ୍ୱେଚ୍ଛାକୃତ ବସ୍ତୁ, ଆମର ଭଗବାନ ଯେଉଁଭଳି ଭାବରେ ପୂର୍ଣ୍ଣ ସ୍ୱାଧୀନ, ସେହିଭଳି ଭାବରେ ଆମର ସ୍ୱାଧୀନତା ରହିଛି, ଭଗବାନ ସେ ସ୍ୱାଧୀନତାରେ ହସ୍ତକ୍ଷେପ କରନ୍ତି ନାହିଁ। ଆମେ ସ୍ୱେଚ୍ଛା ଭାବରେ ଭଗବାନ ପ୍ରେମ କରିବା, ତେଣୁ ଭଗବାନ ଅପେକ୍ଷା କରି ରହିଛନ୍ତି, ସବୁ ପ୍ରକାର ବ୍ୟବସ୍ଥା କରୁଛନ୍ତି। ତେଣୁ ସେ ଆତ୍ମା ରୂପେ ରହିଛନ୍ତି, ସାକ୍ଷୀ ରୂପେ ରହିଛନ୍ତି, ସବୁକିଛି ଜାଣନ୍ତି, ସେ ଭିତର ବାହାର ସବୁକିଛି ଜାଣନ୍ତି। ତେଣୁ ଯଦି ଭଗବାନ କହିବେ, ହଁ କେବେ ତୁମେ କ'ଣ କରିଥିଲ, ସେ ଯେଉଁ ଆଗକୁ ମୋର ମନେ ଅଛି, ଏତେ ବର୍ଷ ହୋଇଗଲାଣି, ବହୁତ ବର୍ଷର କଥା, ଇଏ ଯେଉଁ ଆସିଥିଲେ ଇଖୁଆକୁ ବଂଶ କହିଲେ, କୋ ଭଗବାନ ରାମଚନ୍ଦ୍ରଙ୍କ ବହୁ ପୂର୍ବରୁ ସେ ଆସିଥିଲେ, ବୈବସ୍ୱତ ମନୁ କହିଲେ କିଏ ବୈବସ୍ୱତ ମନୁଙ୍କର ଆ ଭିତରେ 28 ଯୁଗ ଚାଲିଗଲାଣି, ଗୋଟିଏ ଦିବ୍ୟ ଯୁଗର ପରିମାଣ କେତେ 43,20,000 ବର୍ଷ, ଆକୁ 27 ଗୁଣିଲେ ଯେତିକି ହେବ ସେତିକି କୋଟି କୋଟି ବର୍ଷର କଥା, ତଳର କଥା। ଯଦି ଭଗବାନ କହିବେ ଏତେ ବର୍ଷ ତଳର କଥା ମୋର ମନେ ନାହିଁ, ନା କାଳେ ନା ଅବ୍ୟାହତ ଦୃଶ୍ୟ, ପ୍ରଭୁ ଆପଣଙ୍କର ଯେଉଁ ଦୃଶ୍ୟ ରହିଛି ବା ଦେଖିବା ଶକ୍ତି ରହିଛି ଏଇଟା କାଳ ଦ୍ୱାରା ବ୍ୟାହତ ହେବ ନାହିଁ। ଆମର ସବୁ ଦୃଶ୍ୟ ଶକ୍ତି ବା ସ୍ମରଣ ଶକ୍ତି ଏସବୁ କାଳ ଦ୍ୱାରା ବ୍ୟାହତ ହେଇଯାଉଛି, ଆମେ ପୂର୍ବଜନ୍ମ କଥା ଆମେ ମନେ ରଖୁନାହିଁ। ଭଗବତ ଗୀତା 4th ଅଧ୍ୟାୟରେ ଯେତେବେଳେ ଭଗବାନ କହୁଛନ୍ତି ଏଇ ଯେଉଁ ସୂର୍ଯ୍ୟ ଭଗବତ ଗୀତାର ଜ୍ଞାନ ପ୍ରଥମେ ଭଗବାନ ଦେଲେ ବିଭୂଷଣମାନଙ୍କୁ ଦେଲେ, ସୂର୍ଯ୍ୟର ଦେବତା ବିଭୂଷଣମାନଙ୍କୁ ଦେଲେ। ତେଣୁ ଅର୍ଜୁନ ପଚାରିଲେ ଅପରଙ୍ଗ ଭବତ ଜନ୍ମ ପରଙ୍ଗ ଜନ୍ମ ବିଭୂଷତ, ଆପଣଙ୍କର ଜନ୍ମ ତ ଏବେ ହେଇଛି, ବିଭୂଷଣ ତ କେତେ ବର୍ଷ ତଳର, ଲକ୍ଷ ଲକ୍ଷ କୋଟି କୋଟି ବର୍ଷ ତଳର କଥା, କେମିତି ସେଇଟା ଆପଣ କେମିତି ଦେଲେ ବୋଲି ମୁଁ କେମିତି ଜାଣିବି। କଥା କେତେ ବିଜାନିୟମ ତୋ ମା ଦୋ ପ୍ରତବାନ ଇତି, ମୁଁ କେମିତି ଜାଣିବି ଆପଣ କହିଥିଲେ। ତେଣୁ ଭଗବାନ ତାର ଉତ୍ତରରେ କହିଲେ ବହୁନି ମେ ବ୍ୟତି ତାହାନି ଜନ୍ମାନି ତାର୍ଜୁନ ତାହ୍ୟଙ୍ଗ ବେଦ ସର୍ବାଣି ନତଙ୍ଗ ବେଦ ପରନ୍ତବ, ଅନେକ ଜନ୍ମ ବିତି ଯାଇଛି ତମର ଏବଂ ମୋର, କିନ୍ତୁ ସିଏ ସବୁକୁ ମନେ ରଖିଛି କିନ୍ତୁ ତମେ ଭୁଲି ଯାଇଛ। ପ୍ରଭୁପାଦ ମହାରାଜ ଭାବାର୍ଥ କହୁଛନ୍ତି ଆମେ କାହିଁକି ଭୁଲି ଯାଉଛେ ନା, ଆମ ଶରୀରର ପରିବର୍ତ୍ତନ ହେଉଛି କିନ୍ତୁ ଭଗବାନଙ୍କ ଶରୀର ଅପରିବର୍ତ୍ତନୀୟ, ସେଟା ଶରୀର ପରିବର୍ତ୍ତନ ହୁଏ ନାହିଁ ଭଗବାନଙ୍କର, ଭଗବାନ ସଚ୍ଚିଦାନନ୍ଦ ଶରୀର ତାଙ୍କ ଶରୀର ପରିବର୍ତ୍ତନ ହୁଏ ନାହିଁ, ତେଣୁ ସେ ସବୁ ମନେ ରଖିଛନ୍ତି, ସବୁ ମନେ ରଖିଛନ୍ତି। ତେଣୁ ଏଠି ସେ କହୁଛନ୍ତି ସଦା କାଳେ ନା ଅଭ୍ୟାତ ଦୃଶ୍ୟ, ଏତେ 27 ଦିବ୍ୟ ଯୁଗ ଚାଲିଗଲେ କ'ଣ, 27 ଯୁଗ ଚାଲିକି କୋଟି କୋଟି ଯୁଗ ଚାଲିଗଲେ ମଧ୍ୟ ଭଗବାନ ସବୁ କିଛି ମନେ ରଖିଛନ୍ତି, କୋଟି କୋଟି ବର୍ଷ ତଳେ କ'ଣ ହେଇଥିଲା ସବୁ ଭଗବାନ କହିବେ, ସବୁ ମନେ ରହିଛି ଭଗବାନଙ୍କର। କାଳେ ନା ଅବ୍ୟାହତ ଦୃଶ୍ୟ, ଭଗବାନଙ୍କ ଦୃଷ୍ଟି ଶକ୍ତି ବା ଜ୍ଞାନ ଶକ୍ତି ଏ କାଳ ଦ୍ୱାରା ବ୍ୟାହତ ହୁଏ ନାହିଁ। ତେଣୁ ତଥାପି ଯଦି ଭଗବାନ କହିବେ ତାହେଲେ ତମେ କାହିଁକି କହୁଛ, ତ ମୁଁ ତ ଜାଣିଛି ତମେ କାହିଁକି କହୁଛ ନା, ବକ୍ଷିଏ ଅଥାପି ତବ ଆଜ୍ଞା, ପ୍ରଭୁ ତଥାପି ମୁଁ ଆପଣଙ୍କୁ କହିବି କାହିଁକି ନା, ତବ ଆଜ୍ଞା, ଭଗବାନ ଆଜ୍ଞା କରିଛନ୍ତି, ଆମର କର୍ତ୍ତବ୍ୟ ହେଉଛି ଭଗବାନ ଯାହା ଆଜ୍ଞା କରିବେ ସେଇଟା ପାଳନ କରିବା, ଆମର କର୍ତ୍ତବ୍ୟ ହେଉଛି ସେଇଟା, ଜୀବର କର୍ତ୍ତବ୍ୟ ହେଉଛି ତାଙ୍କର ନାଥ ଭଗବାନ ମାଲିକ ଯାହା କହିବେ ଆମେ ସେ ଅନୁସାରେ କାର୍ଯ୍ୟ କରିବା, ଇଏ ହେଉଛି ପ୍ରକୃତ ସେବକ। ଆଉ ସେ ମାଲିକ ଗୋଟେ କଥା କହିବେ ଆମେ ଆଉ ଗୋଟେ କଥା କରିବା, ତାହେଲେ କ'ଣ ହେଲା କି ଆମେ କ'ଣ ତାଙ୍କୁ ସନ୍ତୁଷ୍ଟ ବିଧାନ କେମିତି କରିପାରିବା। ତେଣୁ ଜୀବର କର୍ତ୍ତବ୍ୟ ହେଉଛି ଭଗବାନଙ୍କର ଆଜ୍ଞା ପାଳନ କରିବା। ଭଗବତ ଗୀତାରେ ଭଗବାନ ଆଜ୍ଞା ଦେଲେ, ବହୁତ କଥା ଦେଲେ କିନ୍ତୁ ଅନ୍ତିମରେ କହିଲେ ଏଇ 4 ମୋର ଆଜ୍ଞାକୁ ପାଳନ କର, ମାନମନା ଭବ ମାଦ ଭକ୍ତୋ ମାଦ ଜାଜି ମାଙ୍ଗ ନମସ୍କୁରୁ, ମନରେ ମୋତେ ଚିନ୍ତା କର, ମୋର ଭକ୍ତ ହୁଅ, ମୋର ପୂଜା କର ଏବଂ ମୋତେ ନମସ୍କାର କର। ଏ 4 ହେଉଛି ସବୁଠାରୁ ଗୃହତମ ଜ୍ଞାନ ହେଉଛି ଭଗବତ ଗୀତାରେ ଏ 4 ଜିନିଷ। ତେଣୁ ମନୁଷ୍ୟର ଜୀବର କର୍ତ୍ତବ୍ୟ ହେଉଛି ମନୁଷ୍ୟ ନାହିଁ ପଶୁପକ୍ଷୀ କୀଟପତଙ୍ଗ ସମସ୍ତଙ୍କର, କିନ୍ତୁ ତାଙ୍କର ଏତେ ଚେତନାଟା ଏତେ ଉନ୍ନତ ନୁହଁ, ତେଣୁ ସେମାନେ ଏସବୁ ଭଗବାନଙ୍କ କଣ୍ଟ୍ରୋଲରେ ସେମାନେ ରହିଛନ୍ତି କାର୍ଯ୍ୟ କରୁଛନ୍ତି। କିନ୍ତୁ ଆମକୁ ଗୋଟେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛି ମାନେ ଭଗବାନ ସେ କଣ୍ଟ୍ରୋଲକୁ ଛାଡ଼ିଦେଲେ, ଆମକୁ ଚଏସ୍ ଦେଲେ ତମେ କ'ଣ ଚାହିଁବ, ଗୋଟେ ଉନ୍ନତ ଚେତନା ଆମକୁ ଦେଲେ, ଆମେ ଏଇ ଚେତନାରେ ଆମେ ଚିନ୍ତା କରିବା କଥା, ବ୍ରହ୍ମ ଜିଜ୍ଞାସା କରିବା କଥା, କିନ୍ତୁ ଶତକଡ଼ା 99 ଭାଗ ଲୋକ ଏ ବ୍ରହ୍ମ ଜିଜ୍ଞାସା କରୁନାହାନ୍ତି, ବ୍ରହ୍ମ ଜିଜ୍ଞାସା କରୁନାହାନ୍ତି। ତେଣୁ ପୁଣି ପରଜନ୍ମରେ କ'ଣ ହେବ ନା, ପୁଣି ସେମାନେ ଯଦି ଠିକ୍ ଭାବରେ କାର୍ଯ୍ୟ କରିବେ, ପୁଣ୍ୟଫଳ କ'ଣ ସତ୍ୟଗୁଣରେ କାର୍ଯ୍ୟ କରିବେ, ଉନ୍ନତ ଲୋକକୁ ଯିବେ, ରଜଗୁଣରେ କାର୍ଯ୍ୟ କରିବେ ତାହେଲେ ସେହି ସ୍ଥିତି ପ୍ରାପ୍ତ ହେବେ, ତମ ଗୁଣରେ କାର୍ଯ୍ୟ କରିବେ ତାହେଲେ ପୁଣି ନିମ୍ନଗତି ପ୍ରାପ୍ତ ହେବେ। ମନୁଷ୍ୟ ଜନ୍ମ ପାଇକରି ଆମର ଆଉ କ'ଣ, ଆମର ବେକାର ହେଇଗଲା, ଜୀବନଟା ବେକାର ହେଇଗଲା। ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇଛେ ମାନେ ଆମେ ଭଗବାନଙ୍କ ଶରଣରେ ଯାଇକରି ଭଗବତ ଧାମକୁ ଯିବା, ଏଇଟା ହେଉଛି ମନୁଷ୍ୟ ଜୀବନର ଉଦ୍ଦେଶ୍ୟ ହେଉଛି ଏଇଟା ହେବା କଥା, କିନ୍ତୁ ଏଇଟାକୁ ଅଧିକାଂଶ ଶତକଡ଼ା 99 ଭାଗ ଲୋକ ଏଇଟାକୁ ଜାଣୁନାହାନ୍ତି। ଶ୍ରୀ ଶ୍ରୀ ସୀତାରାମ ହନୁମାନ ଯୋଉ କି, ତେଣୁ ବକ୍ଷା ବି ତବା ଆଜ୍ଞା, ଭଗବାନଙ୍କର ଆଜ୍ଞା ଯାହା ହେଇଛି ଆମେ ସେଇଟା କରିବା କଥା। ଯିଏ କହିବ ମୁଁ ଭଗବାନଙ୍କୁ ମାନିବି ନାହିଁ, ଆଉ ଭଗବାନଙ୍କୁ ଆଜ୍ଞା କ'ଣ ମାନିବ, ଭଗବାନ ଯଦି ନ ମାନିବ ଭଗବାନ ଆଜ୍ଞା କ'ଣ ମାନିବ, ନ ମାନିଲେ କ'ଣ ହେବ, ନା ମାୟାର ଅଧୀନରେ ରହିବ, ଭଗବାନଙ୍କର ଯେଉଁ କ'ଣ ଶକ୍ତି ରହିଛି, ମାୟା ଶକ୍ତି ରହିଛି, ମାୟାର ଅଧୀନରେ ତ ମାୟା ଅନୁସାରେ ଯେମିତି ସରକାରଙ୍କ ନିୟମ ଯଦି ଆମେ ନ ମାନିବା ତାହେଲେ ଜେଲ୍ ଭୋଗିବାକୁ ପଡ଼ିବ। ସେହିଭଳି ଭାବରେ ଭଗବାନ ନିୟମ ଯଦି ନ ମାନିବା ତାହେଲେ ଆମେ ଏ ଭୌତିକ ଜଗତରେ ଆମର ପତନ ହେବ, ଭୌତିକ ଜଗତରେ ଆମେ ରହିବା। ତେଣୁ ଏହିଭଳି ଭାବରେ ଏ ରହିଛି ଏ ଶ୍ଳୋକରେ, ସମୟ ହୋଇଗଲା ଆମର। ତେଣୁ କହୁଛନ୍ତି 11 ନମ୍ବର ଶ୍ଳୋକରେ, ସର୍ବେଷାଂ ଭୂତାନାଂ ଆତ୍ମନୋ ବୁଦ୍ଧେ ସାକ୍ଷୀଣ। ବୁଦ୍ଧି, ବୁଦ୍ଧିର ମଧ୍ୟ ସେ ସାକ୍ଷୀ, ଆତ୍ମାର ଆତ୍ମାର ମଧ୍ୟ ସାକ୍ଷୀ, ସର୍ବଜୀବମାନଙ୍କର ଯେଉଁ କହିଲେ ସନାତନ ଗୋସ୍ୱାମୀ କହୁଛନ୍ତି, ନନୁ ଶ୍ରୁତସ୍ୟ ଏବ କିନ୍ତୁ ଏତତ୍ ଦଶା ନିଧାନଂ ନ ବେଦ୍ମି ଇତି। ଯଦି ସେ ଆଗରୁ ଗତକାଲି ଆମେ କହିଥିଲେ ନା, ସେ କହୁଥିଲେ ଆପଣ ପ୍ରଭୁ ଶୁଣିଥିବେ, ଦାନୀମାନଙ୍କ ଭିତରେ ମୋ ନାମ ଶୁଣିଥିବେ, ଯଦି ଭଗବାନ କହିବେ ସନାତନ ଗୋସ୍ୱାମୀ କହୁଛନ୍ତି, ହଁ ମୁଁ ଶୁଣିଛି ଯେ, କିନ୍ତୁ ତମେ ଏଇ ଦଶା କାହିଁକି ପ୍ରାପ୍ତ ହେଲ, ଏ ତ ଦଶା ନିଧାନଂ ନ ବେଦ୍ମି, ମୁଁ ଏଇଟା ଜାଣିନାହିଁ କଥା କି ନୁ ଇତ୍ୟାଦି। ତେଣୁ କହୁଛନ୍ତି, ପ୍ରଭୁ କ'ଣ ଏମିତି କିଛି ଅଜଣା ଅଛି ଆପଣଙ୍କୁ, କି ନୁ ଏମିତି ନାଥ କହିଲେ ପରମେଶ୍ୱର, ଆତେବ ସର୍ବୈତି, ଅନ୍ତର ଏବଂ ବାହାର ସବୁକିଛି ଜାଣନ୍ତି, ସବୁକିଛି ଭଗବାନ ଜାଣନ୍ତି। ଚିରକାଳ ନା ବିସ୍ମୃତମ ଇତିହାସ କାଳ, ବହୁତ ଦିନ ହୋଇଗଲା, ମୁଁ ଏଇଟା କହିଦେଇଛି ଅବଶ୍ୟ। ତେଣୁ ଯାହା ହଉ, ଏଇଭଳି ଭାବରେ ସେ କହିବେ, 16ଟି ଶ୍ଳୋକରେ କହିବେ, ଆସନ୍ତାକାଲି ଆମେ ଶୁଣିବା କିଭଳି ଭାବରେ କାହିଁକି ସେ ଅବସ୍ଥା ପ୍ରାପ୍ତ ହେଲେ। ତେଣୁ ଆମେ କଥାକୁ ବିଶ୍ରାମ ଦେବା ପୂର୍ବରୁ 2 ମିନିଟ୍ ଭଗବାନ ନାମ କୀର୍ତ୍ତନ କରି କଥାକୁ ବିଶ୍ରାମ ଦେବା। ଏ ବୋଲିବେ କୀର୍ତ୍ତନ କରିବେ କିଏ? ଚୈତନ୍ୟ ପ୍ରଭୁ ନିତ୍ୟାନନ୍ଦ।